भगवते वासुदेवाय। श्रीमद भागवतम दशम स्कंद 23 अध्याय रमन श्रवण करथले। कृष्ण द्वारा प्रेरित हई गोप सखा मान जाए ब्राह्मण मान निकट को, किंतु ब्राह्मण मान जो अरस शून्य अंतर सखा मान को हाँ बा ना किसी कहला ना, न कहवा फल निराश हो फेरिले। किंतु भगवान श्रीकृष्ण पुणी कहते सखा मान को, देख सखा तुम्हें पत्नी मान पाखक जा। गत श्रवण कर प्रभु जहांग प्रशंसा करके पठाऊँ, कृष्ण जहांग प्रशंसा कर सखा मान बहुत बड़ उत्साह आसला तुमको देखा दर्शन करने यज्ञ पत्नी मान संसार जेकोसी लोक जार तार प्रशंसा करदेव, तार मन टे भल पाईगला, तार मन गोटे मिलगला सी जहाँ पर प्रशंसा करदे, तार गुण तक भल लगे सी प्रशंसा कर। भगवान सेमती नुहत, भगवान सब जो भल पाते सतान भाव में, किंतु निजर बोली भाविक भगवान प्रशंसा कर विरल। भगवान जेको व्यक्ति को प्रशंसा करे मुखर आज भगवान प्रशंसा करमें जाओ मरियो सीता धिया स्नेता मरियो सीता धिया, केवल देहटा पड़ी रही घरे मनटा मो पाखे, यदि से संसार थिला पति माने अत्यंत नैष्टिक ब्राह्मण वेद धर्म पूरा मजिकी रही, किंतु पति मान सेवा करती मन था भगवान कृष्ण पाखे, भगवान कृष्ण पाखे मन था, भगवान प्रशंसा कर क्यों जीवर क्यों स्थिति तार मन क्योंकि रोच भगवान को जाने। संसार आम कौन नवार अच्छे गोटे अशांत जगत, संसार आम शांति पाइबार किसी ना, से भ्रम। भक्ति सिद्धांत शेष ठाकुर प्रभुपादी महाराज कहते स्थान अशांत लोक मान जगत जगत टाक सब तुम अशांति रांत लोक मान जगह नुहे, जी शांति चाहिए से शांति धाम को पड़े ये जगत नुहे, अशांतमय जगत ये कौन अच्छे कार प्रशंसा कार निंदा ये जगत टाइमटा या स्टाटस ता स्थिति तार जो गठन शैली तुमको ये भाव अशांत रुम कौन हिसाब से शांति शांत प्रिय से लिखी पूरा भक्ति ठाकुर प्रभुजी महाराज आर्टिकल लिखी प्रवचन कहते शांत प्रिय जन मान ये जगत नुहे, शांत प्रिय लोक जी चाहते मुझे शांति रही अन्य क्या कष्ट देवी मोर निज कर्तव्य कर सी भी रही पारे तुम्हें कह प्रॉब्लम कहा पाई तुम्हें प्रॉब्लम क्रिएट करने पाई न चाहिए सुधा तुम्हें शांति रही पारे ये जगत एमती या जगत फर्माट टाइम भगवान एमती या तुम्हें कैसे चतुर हो कैसे बोका हो सर किसी मतलब ना, बहुत जन चालाक हो पारे, बहुत जन बोका हो पारे, बहुत धनी हो पारे, गरीब हो पारे, कि शांति रेट रहा दिजी बोली सत्य माँ जन कथ कहते शांत प्रिय लोक स्थान नहीं जगत रिंदा प्रशंसार मूल्य टाक कि भक्त गोटे धरे ना कर्मी लोक निंदा प्रशंसा बहुत बड़ जिन भक्तर निंदा टा भक्तर भय हूँ केवल गोटे निंदा जमी मो द्वारा भगवान गुरुकृष्ण बदनाम नुहत ना पर्सनाली तुम नेचर उपर किए के कथ कह पसंद लगे सी कौन कहीदे शिष्य गुरु भल लगे से गुरु से गुरु बोली कहला भी तो गाड़ी बोली पड़े ये जगत रोज ठिकना ना प्रत्येक व्यक्ति गुण रांचल्य गुण रभाव हृदय टा चंचल रही क्या गोटे विश्वास कर जो फेथफुल जो वार्ड टाइम क्या सांग लगे पारा क्या तुम जो विश्वास कर बोका केवल क्या विश्वास कर जहाँ कनेक्शन केवल भगवान सहित अच्छी केवल विश्वास कर अन्य कौन जीव जहाँ परमात्मा सहित कनेक्शन ना विश्वास कर गुण सहित कनेक्शन रही छोट गुण अच्छी ठीक रही है आज रज गुण आस चंचल आस तम गुण आस करद आम गुरुकृष्ण छाड़ा विश्वास बंधुत्व घनिष्ठ संपर्क आका सहित ना जेको समय जी जी तार फेस टा तुम आड़ पछ कर दे पारे कि बड़ विचित्र कथ विमुख हो पारे पूरा कमन जिन महाजन मैंने कही दी कितु कृष्ण जानते क्यों क्यों जीवर अंतरटा कौन जो कृष्ण प्रशंसा कर पठाऊँ ଭଗବାନ କୃଷ୍ଣ ପ୍ରଶଂସା କରି ଯାଅ ଯାଅ ଯଶମାନ ମରୁସୀତା ଧିଆ। ଭଗବାନଙ୍କୁ ଭଲ ଭାବରେ ଜଣା ଆମେ କଣ, ଆମେ ସଂସାରରେ ସବୁବେଳେ ଏବେ ବି ଭକ୍ତ ହେଲା ପରେ ବି କେବେ ନିଜର ଦୋଷଟାକୁ ଆମେ ବରଂ ଦୋଷ ସବୁବେଳେ ଆମେ ଚାହୁଁଛେ ମୋର କଣ ଅସୁବିଧା ରହିଲା, ମୁଁ ତ ଠିକ କରୁଛି। ଗୋଟେ ଜୀବକୁ ଏମିତି ତିଆରି କରାଯାଇଛି, କୌଣସି ଜୀବ ତା ନିଜ ଭୁଲଟା ବୁଝିପାରିବେ, ତାକୁ ସେମିତି ଫର୍ମାଟରେ ତିଆରି କରାଯାଇଛି, ତା ଦେହରେ ଏମିତି ଗୋଟେ ଗୁଣ ରହିଛି, ସେ ଗୁଣ ଦ୍ଵାରା ଏତେ ମାନେ ନିଜକୁ ବଡ ବୋଲି ମନେ କରୁଛି। ଅଲଗା ଶହେ ଦୋଷ ରହିଛି କିନ୍ତୁ ଗୋଟେ ଗୁଣ ରହିଛି, ସେ ଶହେ ଦୋଷଟାକୁ ଭୁଲି ଯାଉଛି, ଗୋଟେ ଗୁଣଟାକୁ ମନେ ରଖି ସେ ଭାବୁଛି ମୁଁ ଠିକ ଅଛି। ପ୍ରତ୍ୟେକ ବ୍ୟକ୍ତିର ଗୁଣ ଦୋଷ ଅଛି ନା, ତାକୁ ତାର ଯୋଉ ଗୁଣଟା ରହିଛି ସେ ଗୁଣଟାକୁ ସ୍ମରଣ କରି ଦୋଷଟାକୁ ଭୁଲି ଯାଉଛି, ସେଥିପାଇଁ ସେ ଭାବୁଛି ମୁଁ ଠିକ, ମୁଁ ତ ଠିକ କାମ କରୁଛି। ତୁମେ ଗୋଟେ କାମ ଠିକ କରୁଛ କିନ୍ତୁ ଅଲଗା କାମ ଗୁଡାକ ଭୁଲ କରୁଛ, କିନ୍ତୁ ଠିକ କାମ ପାଇଁ ଗର୍ବ ଆସୁଛି, ଭୁଲ କାମ ପାଇଁ ପରିତାପ ଆସୁଛି। ଏତିକି ହେଲା ଡିଫରେନ୍ସ। କିନ୍ତୁ ଭକ୍ତ ଯେତେବେଳେ ତାର ସ୍ୱରୂପ ସ୍ଥିତିକି ଆସିବ, ସେ ସମ୍ପୂର୍ଣ୍ଣ ଶରଣାଙ୍ଗତ ସ୍ୱରୂପ ମାନେ ଶରଣାଙ୍ଗତ ସ୍ଥିତିକି ଆସିବ, ସେ ଜାଣିପାରିବ ସେ ଅନେଷ୍ଟ ଯୋଉଟା ନେଚର କୁହାଯାଏ। ଯେମିତି ଗୋଟେ ସ୍ୱାମୀ ସରି ଗୋଟେ ସ୍ତ୍ରୀ ଗୋଟେ ସ୍ୱାମୀଙ୍କୁ ବିବାହ ହେଇଛି, ସ୍ୱାମୀଙ୍କୁ ବିବାହ ହେଲା, ତାର ଯଦି ଗୋଟେ ସନ୍ତାନ ହଉନି, ସେ କାହାକୁ ଦୋଷ ଦବ? ସ୍ୱାମୀ ଦବ? କୌଣସି ସ୍ତ୍ରୀ ସ୍ୱାମୀଙ୍କୁ କହେନି କେବେ, ପ୍ରାୟତଃ ନାରୀ ମାନେ କାହାକୁ ଦୋଷ ଦିଅନ୍ତି, ସେ କୁହନ୍ତି ମତେ ଏମିତି ଏମିତି ତୁମ ଭାଗ୍ୟରେ ଏମିତି ମୁଁ ଆସିକି ଜୁଟିଲି, ତୁମର ଗୋଟେ ସନ୍ତାନ ହିଁ ପାଇଲ ନା। ଦୋଷଟା ଯେ କେବଳ ନାରୀର ତା ନୁହେଁ, କେତେବେଳେ ପୁରୁଷ ଯୋଗ ବି ମାନେ ମେଡିକାଲ ସାଇନ୍ସ ହିସାବରେ କେତେବେଳେ ପୁରୁଷ ଯୋଗ ବି ତାର ସନ୍ତାନ ନ ହେଇପାରେ, କିନ୍ତୁ ନାରୀ କେବେ କହିବନି ଯେ ତୁମ ଯୋଗୁଁ ମୋର ସନ୍ତାନ ହୁଅନି, କୌଣସି ନାରୀ କେବେ କହିବନି ଯେ ତୁମ ଯୋଗୁଁ, ବରଂ ସେ କହିବ ନାହିଁ ମୋ ଯୋଗୁଁ ତୁମେ ହଇରାଣ ହେଲ, ତୁମ ପରିବାରଟା ଭାସିଗଲା, ତୁମର ସଂସାର ଭାସିଗଲା, ତୁମେ ବରଂ ଆଉ ଗୋଟେ ବିବାହ ହୁଅ। ବହୁତ ନାରୀ ଆଲାଉ କରିଦିଅନ୍ତି ଯାଅ ତୁମେ ଗୋଟେ ବିବାହ ହୁଅ, ରାଜଧର୍ମରେ ସୁତେଲା ସାଧାରଣ ଧର୍ମରେ ଥିଲା। ଆମେ ଦେଖୁଛୁ ଆମର ଜଣେ ଟିଚର ଥିଲେ, ତାଙ୍କର ହେଡ୍ ଟିଚର ସେ ଥିଲେ, ତାଙ୍କର ପ୍ରଥମ ସ୍ତ୍ରୀ କହିଲେ ଦେଖ ତୁମ ବଂଶକୁ ତୁମେ ରକ୍ଷା କର, ଯା ଆଉ ଗୋଟେ ବିବାହ, ଅନୁମତି ଦେଲେ ସେ ବିବାହ ହେଲେ, ସାଙ୍ଗରେ ରହୁଥିଲେ କିଛି ନାହିଁ, ତାଙ୍କର ସାନ ସାନଙ୍କର ଦୁଇଟା ପୁଅ ହେଲେ, ସେମାନେ ପୁରା କେୟାର ନଥିଲେ, ଗୋଟେ ପରିବାର ଭଳି କେବେ ଡିସପ୍ୟୁଟ୍ ହଉନଥିଲା। ବହୁତ ମୟସୀ ମହିଳାମାନେ ବି ଥିଲେ, କୌଣସି ନାରୀ କେବେ ସ୍ୱାମୀର ଦୋଷ ଦେଲେ ବି ସ୍ୱାମୀଙ୍କୁ କହିବେନି, ସେ କଣ କହିବ ମୋର ଦୋଷ, ଦୋଷ ବେଳେ ସ୍ୱାମୀର ଥାଇପାରେ, ସେ କେବେ ସେ କହିବ ମୋ ଦୋଷ ଯୋଗୁଁ ମୁଁ ଆଜି ତୁମ ସଂସାରଟା ଉଜୁଡି ଗଲା, ମତେ କାହିଁ ବିବାହ ହେଲା। ସେଭଳି ଗୋଟେ ଭକ୍ତ ସବୁବେଳେ ଗୋଟେ ନାରୀ ଭଳିଆ, ସେ କେବେ କହିବନି ଭଗବାନଙ୍କର ଗୁରୁକୃଷ୍ଣଙ୍କର ପରମ୍ପରାର ନାମର ଦୋଷ, ଦୋଷ ହଉଛି ମୋର, ବରଂ ଭଗବାନଙ୍କୁ ସେ କହିବ ପ୍ରଭୁ ମତେ କାହିଁ ତୁମେ ଭକ୍ତ କଲ, ମତେ କାହିଁ ଡାକି ଆଣିଲ, ମୋ ଯୋଗୁଁ ତୁମର ଆହୁରି ଅସୁବିଧା ହଉଛି, ବରଂ ତୁମେ ଆଉ କାହାକୁ ବିବାହ, ତୁମର ଆଉ କୋଉ ଭକ୍ତ କାଣ ତମ ରଖା, ମତେ କାହିଁକି ଆପଣ କାହିଁ ଧରିକି ଆପଣ ଆସିଲେ। ଭକ୍ତର ମୁଡ୍ ଏଇଟା, ଭକ୍ତ ଯେତେବେଳେ ଗୋଟେ ଅତ୍ୟନ୍ତ କଣ କୁହାଯିବ ଏ ଗୁଣାତୀତ ହେଇଯିବ, ଅତ୍ୟନ୍ତ ସୂକ୍ଷ୍ମଦର୍ଶୀ ହବ, ସ୍ଥୂଳଦର୍ଶୀ ହେଲା ଜଣାପଡ଼ିବନି, ସ୍ଥୂଳଦର୍ଶୀ ହେଲେ ଗୋଟେ ଧମଧାମ କାମରେ ସବୁ ଚାଲିଥିବ ତୁମେ ରାଜସ୍ୱିକ କାମରେ, ସୂକ୍ଷ୍ମଦର୍ଶୀ ହେଇଯିବ ସେତେବେଳେ ସେ ସେବାଟା ଚାଲିବ, ସବୁ ଚାଲିବ, କିନ୍ତୁ ତତ୍ତ୍ଵଜ୍ଞାନଟା ପାଇଲ ନା, ତୁମେ ତତ୍ତ୍ଵଦ୍ରଷ୍ଟା ହେଇଗଲ, ଗୁରୁଙ୍କ କୃପାରୁ ତୁମେ ତତ୍ତ୍ଵ ବସ୍ତୁକୁ ଦର୍ଶନ କଲ, ସେତେବେଳେ ସବୁଥିରେ ତତ୍ତ୍ଵଟା ତୁମକୁ ଜଣାପଡ଼ିବ। ତତ୍ତ୍ଵର କାର୍ଯ୍ୟ ହେଲା ତୁମ ଅନ୍ତରରେ ଯେଉଁ ଦୁର୍ବଳତା ରହିଛି, ଯେଉଁ ଯାହା ଯାହା କୁହାଯାଏ ଲାକିଙ୍ଗସ୍ ବା ସର୍ଟକମିଙ୍ଗସ୍ ଯୋଉଟା କୁହାଯାଏନି, ଯାହା ଦୁର୍ବଳତା ଯୋଉଟା ଆମ ସୁର ହୋଇଛି, ସେସବୁ ଦେଖେଇଦେବ ତତ୍ତ୍ଵରେ। ଏଇଟା ହେଲା ତତ୍ତ୍ଵ, ନ ଜାଣିଲେ କଣ ହବ, ଗୋଟେ ବ୍ୟକ୍ତି ସବୁବେଳେ ସେ ଭାବିବ ମୁଁ ଠିକ ଅଛି, ଯେମିତି ଗୋଟେ କାନୁନ ସରକାର କାନୁନଟା ଯିଏ ଜାଣିନି ସେ କଣ ଭାବୁଛି ମୁଁ ଠିକ ଅଛି, କାନୁନ ଜାଣିଛି ସବୁବେଳେ ଭାବୁଛି ମୁଁ ଭୁଲ ଅଛି, ଯିଏ ପ୍ରକୃତର ନିୟମ ଜାଣେ ସବୁବେଳେ କହିବ ମୁଁ ଭୁଲ ରୁହେ। ଦେଖ ତୁମେ ପରୀକ୍ଷା କରି, ଯାହାକୁ ଯେତେ ନିୟମ ଜଣା ନାହିଁ ସେ ସବୁବେଳେ ଭାବେ ମୁଁ ଠିକ, ଯିଏ ଯେତେ ନିୟମ ଜାଣିଛି, ଯେମିତି ବଡ ବଡ ଲୋକମାନେ ବଡ ବଡ ଅଫିସର ମାନେ ସବୁ ନିୟମ ତାଙ୍କ କଥା ତାଙ୍କ ଦେଖିବେ ଗାଡି ଅପ୍ ଟୁ ଡେଟ୍, କାହିଁକି ସେମାନେ ବଡ ଅଫିସର ନା, ଆଇଏଏସ୍ ଅଫିସର ଧରା ପଡ଼ିଗଲେ ଅସୁବିଧା ହେଇଯିବ ତାଙ୍କୁ ଗାଡିରେ, ଆଜି କଣ ତା ଡ୍ରାଇଭର ଡ୍ରାଇଭିଂ ଲାଇସେନ୍ସ ନଥିବ କିମ୍ବା ଫିଟନେସ୍ ନଥିବ, ତାଙ୍କର ସବୁ ଜିନିଷ ପକା କରି ରଖିଥିବେ, କାହିଁକି ସେମାନେ ସବୁ ଲ ଗୁଡାକ ଜାଣିଛନ୍ତି, ଯିଏ ଯେତେ ନିୟମ ଜାଣିବ ସିଏ ଏତେ ପରଫେକ୍ଟ ହବ, ସେ ତତ୍ତ୍ଵ ଜିନିଷଟା ଯେତେ ଯେତେ ଜାଣିବ ସେ ତା ଦୋଷଟାକୁ ଜାଣିପାରିବ, ସେ ସବୁବେଳେ ଦୋଷ ଦେଖି ମୋର କୋଉଟା କଣ ରହିଲା, ଲଟା ଜାଣିଦେଲା ନା, ନିୟମଟା ସେ ଜାଣିଦେଲା ନା, ଏଥିପାଇଁ ଆମେ ଆମର ପ୍ରସେସ ଅଫ୍ ତତ୍ତ୍ଵ ଦର୍ଶନ, ତତ୍ତ୍ଵଦର୍ଶୀ ନ ଆମର ଗୌଡ଼ିଏ ପରମ୍ପରାଟା ହଉଛି କେବଳ ମହାପ୍ରଭୁଙ୍କର ଶିକ୍ଷାଟା ହଉଛି କେବଳ ତତ୍ତ୍ଵ ଉପରେ ପର୍ଯ୍ୟବେଶିତ, ଏସବୁ ଗପ ସପ ड्यान्स गीत सिए नामरे नामरे संकीर्तन हेटा हब कथार सब जिनस कथा केवल तत्व उपरे आलोचित हो तत्व आलोचना द्वारा आम नियम गुड़ भक्ति जुगर जो सुंदर नियम गुड़ रहा जानवा ताद्वारा आम अंतकरण से कौन कौन दोष गुडा जानपर ना मार्जित कमी हाँ परफेक्ट कमी हाँ कहीं गोटे भक्तर भाव हूँ कहते गोटे नारी कथा मैं जो पकड़ा आदि मैं स्मरण आस सत कथा गोटे भक्त जो भगवान को प्रकृत भक्ति कर सब कहूनि कि अन्य कष्ट अन्य दोष गोटे अलग कह दोष सी के कहे सी कौन कह जमी स्त्री कहे मोपाई तुम पर नष्ट आगे कहते आजिकल मुझे आजिकल गोटे नारी कौन कहे कि पूर्व कहते मोबाइल तुम पर नष्ट तुम पर भाषीगला मो हाथ धरल तुम्हें तार अर्थ नुह सी निजी अजोग्य मन कले भी सेवाटा कर नारीटा सतना ना निजी दोषी कहते कि स्वामी सेवा कर सिंदूर लगे विधवा ही सदमा मो पति अच्छी पति अच्छे सतान तारे भक्त कौन जी अनेट हम सी हम पारे मोर प्रभु अच्छा मोर भक्ति मोर पति अच्छे मोर दोष मोर दोष मो प्रभु परंपरार गुरु वैष्णव दोष ना मोर दोष सती नारी जमी अंतर भावना रखे सी कौन कै तार सहित सी भक्ति कर स्वामी सेवा कर गृह कार्य कर एमती कहे कि मोर सतान ना मुझे तुम सेवा करी बर बेस आटाच हो जाए सतान ना से स्वामी प्रति बेस आटाच जन भक्त वास्तविक तार स्वरूप जानवे भगवान ही जनवे जन कौन एम पढ़ी शुणी कहीदे कौट कौन हो मैटर अफ रियलाइजेशन परमात्मा गोटे जीवर शरीर जिते जिनस रोचा सब कंट्रोल कर मन प्राकृत मन आ प्राकृत बुद्धि सब कंट्रोल कर जीव को पूरा टोटाल कंट्रोल रखी तर प्रभाव मन बुद्धि प्रभाव किए डाल आम तो मन कंट्रोल रही गोटे मन कौन बुझे आम मन रंट्रोल अच्छी मन गोटे गोटे क्षण बुझी गोटे क्षण बुझे कौन बुझ मन को ये निजर स्वरूप टा जन मन को किए जन पार केवल भगवान जो चाहिए भगवान गुरु कृष्ण जो कृपा कर मन को कवर करदे मन जो स्वभाव टा को दमन कर स्वभाव कौन जन व्यक्ति निजी के घृणा कर घृणा कले भी पे घृणा करदे पे कम टा कर मन राम कि स्वरूप अवस्था प्राप्त हवा गोटे जीवर जमी गोटे नारी भाई उदाहरण दौले गोटे नारी जमी चिंता करवा कर पत्ता बोली चिंता कर तार आसक्ति बढ़ी जाऊ अलग कहीं मोर सतान हो पार नहीं सतान गोटे देखना गोटे नारी सतान पाइबार आशा चली गला से कौन कर प्रति सेवा कर सेवा आम जीवन टा गोटे ये भक्ति तो आम हाथ रहा ना सी तो कृष्ण देवे गुरु कृष्ण देवे यदि नई पार्ला भी एटा मोर दोष मो भाग्य मोर भाग्य मुझे कौन कर भक्तर भावना टाक शुद्ध करा पड़े हृदय टा शुद्ध हो गला सेवा मध्यम भगवान नाम मध्यम जप जो से कर भगवान सेवा द्वारा स्वीकृति की अर्जन कला कथा श्रवण कला तार गंभीरता बढ़ो ये स्वीकृति बल से नाम कर भगवान को ये प्रार्थना कर भगवान जो कहले ना गोटे कृष्ण नाम जन प्रेम प्राप्ति कहले ना एक कृष्ण नाम कैसे सब पाप क्षय नाम क्षय पाप क्षय से कृष्ण चरण कौन प्राप्त हो नाम केमती शुद्ध नाम दार भाव टा के शुद्ध नाम कौन ना शुद्ध नाम कह अच्छा अलग किसी चिंता कर हरे कृष्ण कहटा शुद्ध नाम है मुझे अलग किसी चिंता कर शुद्ध नाम हो पूरा कौन भावना टा शुद्ध हवार अच्छे ना अंतर भावना टा शुद्ध है जो नाम आसा शुद्ध नाम अंतर जो भावना टा शुद्ध हवार अच्छे शरणागत हवार अच्छे भगवान चरण कमल पूर्ण शरणागत आत्मा नाम टा कौन केवल मन टाइम संयम कर नाम कर शुद्ध नाम हलानी नाम सहित शरणागत संपर्क रही ना नाम सहित अनुगत्य संपर्क रही ना नाम सहित सेवार ସବୁଥିରେ ସମ୍ପର୍କ ରହିଛି। ସମସ୍ତ ଅଙ୍ଗ ସାହାଯ୍ୟ କରିବ ଗୋଟେ ଜୀବକୁ, ଯେତେ ଆମେ କରୁଛେ ସବୁ ଅଙ୍ଗ ଗୋଟେ ଜୀବକୁ ସାହାଯ୍ୟ କରିବେ କେମିତି ସେ ଭଗବାନଙ୍କର ଶରଣ ଯିବ। ମାନେ ଭଗବାନଙ୍କର ଶରଣ ଆମେ ନ ଯାଇପାରିଲେ ଆମର ସ୍ୱରୂପ ସ୍ୱରୂପାବସ୍ଥାଟା ଆମେ ପ୍ରାପ୍ତ ହବା ନାହିଁ। ଯେମିତି ମୁଁ ଗୋଟେ ଉଦାହରଣ ଦେଲେ ଆମେ ବୁଝିହବ, ଯେମିତି ଗୋଟେ ହୋଟେଲରେ ଦେଖିଥିବେ ବଡ ବଡ ଫାଇଭ ଷ୍ଟାର ହୋଟେଲ ମାନଙ୍କରେ ସେ ୱେଲକମ୍ କରନ୍ତି, ଏ ଯୋଉ କଣ ତାର କଣ ଥାନ୍ତି ତାଙ୍କୁ ସବୁ, ସିକ୍ୟୁରିଟି ନୁହେଁ ତାଙ୍କର ସବୁ ଥାନ୍ତି କଣ ମୁଁ ସେଟା ଜାଣିନି, ମୁଁ ଖାଲି ଜାଗା ସବୁ ଅନୁମାନ କରି ଯାହା ଜାଣିଛି ସବୁ କୋଉଠୁ ଶୁଣେ ଦେଖେ, ସେ ୱେଲକମ୍ କରି ଫୁଲ ଦେଇକି ବାକି ବାକି ଗେଷ୍ଟ ଆସିଲେ ତାଙ୍କୁ ଗାର୍ଡ ଦେବେ, ତାଙ୍କୁ ଭଲ ଡାକିକି ଆଣିବେ ବସେଇବେ ସବୁ। ଆଚ୍ଛା ସେ ଯୋଉ ରେସ୍ପେକ୍ଟଟା ଦଉଛି, ସେ ଯୋଉ ରେସ୍ପେକ୍ଟଟା ସେ ଦଉଛି ତାର ରେସ୍ପେକ୍ଟର ମୂଲ୍ୟ, କିନ୍ତୁ ସେଇ ଯୋଉ ଲୋକ ଅଫିସରକୁ ଦେଲା ତା ସ୍ତ୍ରୀ, ସେ ଅଫିସର ହୋଟେଲକୁ ଆସିଲା ହୋଟେଲରେ ତାକୁ ଏଇଭଳିଆ ରେସ୍ପେକ୍ଟ ଦିଆଗଲା, ଏମିତି ଖାଇବାକୁ ଦିଆଗଲା, କିନ୍ତୁ ସେ ଘରକୁ ଯିବ ତାର ଗୋଟେ ସତୀ ସ୍ତ୍ରୀ ଅଛି, ସେ ସ୍ତ୍ରୀ ତାକୁ ଖାଲି ଚାହିଁଦବ ଆସିଲେ ଆସୁନ ସେଟା ଗୋଟେ ଡାକିଦବ, କାହିଁକି ଏତେ ଡେରି ହେଲା, ଆଗରୁ ସବୁ ଏମିତି ପଚାରୁଥିଲେ ଏମିତି ନାହିଁ ତ କୁଆଡେ ଯାଇଥିଲା କଣ କରୁଥିଲା ଏମିତି ସବୁ ଆଗରୁ ନାହିଁ, ଏମିତି ସବୁ କଥା କହୁନଥିଲେ କେବେ, ଏତେ ଡେରି କାହିଁକି ହେଲା ମୁଁ ଅନେକ ବସିଛି। ଦେଖ ହୋଟେଲରେ ତାକୁ ଏତେ ରେସ୍ପେକ୍ଟ ଦିଆଗଲା, ପଇସା ଦେଇକି ସେ ରେସ୍ପେକ୍ଟ ପାଇଲା, ହୋଟେଲ ବାଲା ଜାଣିଛି ଆସୁଛି ମାନେ ପଇସା ଦେବ, ସେ ପଇସା ଦେଇକି ସମ୍ମାନ କମେଇକି ଆଣିଲା, ସେଠି ଯାହା ପ୍ରାପ୍ତ ହେଲା କିନ୍ତୁ ତା ସ୍ତ୍ରୀ ପାଖରେ ଯୋଉ ଜିନିଷ ପ୍ରାପ୍ତ ହବ ସେଟା ସମ୍ପୂର୍ଣ୍ଣ ଅଲଗା। ତା ସ୍ତ୍ରୀ ଯୋଉ ତାକୁ ୱେଲକମ୍ କରିବ ଘରକୁ ଆସିଲେ ଏତେ ଡେରି ହେଇଗଲା, ଆଉ ଆସ ଆସ ଅନ୍ନ ଥଣ୍ଡା ହେଲାଣି କଣ କଲାଣି ମୁଁ ସେ ବଜାବାଜିକି ରଖିଛି ୟାର, ସେ ତାର ଯୋଉ ଅନ୍ତରର ଭାବଟା ଯୋଉ ରହିଛି ତାର ତାର ଅନ୍ତର ଯୋଉ ସ୍ନେହଟା ରହିଛି ଆତ୍ମୀୟତାର ରହିଛି ସେଟା କୌଣସି ରୁଲ୍ସ ରେଗୁଲେସନ ଭିତରେ ନାହିଁ, ସେଟା ଗୋଟେ ସ୍ୱାଭାବିକ ହେଇକି ରହିଛି, ତା ଗୋଟେ ସ୍ୱାଭାବିକ ହେଇକି ରହିଛି। ଆମେ ଆମେ ସବୁ ଛୋଟ ପିଲାବେଳେ ପଢିଛୁ, ବର୍ତ୍ତମାନ ସେଟା ସବୁ ମନରେ ପଡ଼ୁଛି ସବୁ ଜିନିଷ ଭକ୍ତି ସହିତ, ଆରେ ଏ ସତ୍କଥା ଗୁଡା ସବୁ ଆତ୍ମୀୟତାଟା ଗୋଟେ କଣ, ଯେମିତି ମନେକର ତୁମର ବାପା ବସିଛନ୍ତି ଖାଇବା ପାଇଁ, ତୁମର ମା ଗୋଟେ ସବ୍ଜି ତିଆରି କରିଦେଇଛନ୍ତି ସେଟା ସେ ଭଲ ପାଉନାହାନ୍ତି, ମନେକର ସେ ସବ୍ଜିରେ ବାଇଗଣ ପକେଇ ଦେଇଛନ୍ତି, ତୁମର ବାପା ବାଇଗଣ ଖାଆନ୍ତିନି କି ବଢି ଖାଆନ୍ତିନି, ତୁମ ମା ସେ ସବ୍ଜିଟା କରିଦେଇଛନ୍ତି, ଯେତେବେଳେ ଖାଇବା ପାଇଁ ବସିବେ ଆଗରୁ ତ ଏମିତି ପଚାରିବେ ନା, ଆଜି କେବେ ବି ସ୍ୱାମୀ ଜାଣେ ନା ଘରେ ଆଜି କଣ ହେଇଛି ବୋଲି, ସ୍ତ୍ରୀ ତାର ସବୁ ଜାଣିଥିବ ମୋ ସ୍ୱାମୀ କଣ କଣ ଖାଆନ୍ତି, ସେ ତାଙ୍କର ସବୁ ବଜା ବଜା ସବୁ କରିକି ସବୁ ରଖିଥିବ, ଆଜିକାଲି ଜାଣିଛନ୍ତି ଆମେ ନ କହିଲେ ସେ କରିବେ ନାହିଁ, ସେ ଆଣିକି ଦେଇକି କହିବେ ଏ ଭଜା ଟିକେ କରିବ ଏଟା ଟିକେ କରିବ, ଆଗରୁ ସେମିତି ନାହିଁ ଆମେ ସବୁ ଦେଖିଛୁ ନା, ସେ ବଡି ଭାଙ୍ଗି ଦେଇଥିବେ, ସେ ଏଟା ବଡିକି ଚୋରିକି ରଖିଦେଇଥିବେ, ଶାଗ ଟିକେ ଭାଜିକି ରଖିଦେଇଥିବେ, ସେ ଜାଣିଛନ୍ତି ଆଚାର ଟିକେ ରଖିଦେଇଥିବେ, ସେ ଦେଖିଦେବେ କହିବେ ଆରେ ଏ ସବୁ କାହିଁ ବାଇଗଣ ପକେଇଦେଲେ ମୁଁ ତ ଖାଇବିନି, ତୁମେ କୁହନ୍ତି ତୁମେ କାହିଁ ବାଇଗଣ ପକେଇଲେ ମୁଁ ତ ଖାଇବିନି, ନା ଟିକେ ବସ ବସ ଟିକେ ବସ ମୁଁ ଟିକେ ସେ ବାଇଗଣ ଦେଲା, ଯଦି ବାଇଗଣ ନ ଖାଇବ ତାହେଲେ ଗୋଟେ ଆଚାର ଆଣୁଛି, ଗୋଟେ ଆଳୁ ଟିକେ ବାଇଗଣ ଟିକେ ପୋଡ଼ିଦେଉଛି, ଆଗରୁ ସବୁ ସେ ଗୋଟେ କାଠି ପୋଡ଼ି ଦେଇକି ସାଙ୍ଗେ ସାଙ୍ଗେ ଚୁଲିରେ ପୁରେଇ ଦେଇକି ବାଇଗଣ ପୋଡ଼ିକି ତାକୁ ଦୋଳିକି ଦେଇଦେବେ, ହୋଟେଲ ବାଲା ବି ତୁମେ ପଇସା ଦେଲେ ବି ତୁମେ ଆଣି ଦଉଛି ନା ପନିର ଦଉଛି, ତୁମେ ଯୋଉ ପ୍ଲେଟ୍ କହିବ ସେଟା ଆଣିକି ସେ ଦଉଛି ଠିକ ଅଛି, ସେଟା ବି ଦଉଛି ଏଟା ବି ଦଉଛି, କିନ୍ତୁ ସେଥିରେ ଆତ୍ମୀୟତା ନାହିଁ, ସେଥିରେ ଆତ୍ମୀୟତା ନାହିଁ, ସେଟା ଗୋଟେ ରୁଲ୍ସ ରେଗୁଲେସନ ସହିତ ପଇସା ତୁମେ ଦଉଛ, ପଇସା ହିସାବରେ ତୁମକୁ ଟ୍ରିଟମେଣ୍ଟ କରାହଉଛି, ତାକୁ ଟ୍ରେନିଂ ଦିଆହେଇଛି, ଏଠି କଣ ତାର ଆତ୍ମୀୟତା ରହିଛି, ଯୋଉ ଶୁଦ୍ଧ ନାମ ଯୋଉ ଭଗବାନଙ୍କର ଯୋଉ ଶୁଦ୍ଧ ନାମଟା ଉଚ୍ଚାରଣ ହୁଏ ଏମିତି କହିକି ଭାବି ହଉଛି ନା ମୁଁ କେବେ କିଛି ଅପରାଧ କରିବିନି ମୋର ଶୁଦ୍ଧ ନାମ ହେଇଯିବ, ନାଇଁ ସେମିତି ହବନି, ଅପରାଧ ତୁମ ମାନସିକ ସ୍ଥିତିରେ ବି ରହିବ, ତୁମର ଆତ୍ମୀୟତା ଆସିବା ଦରକାର, ନିଜର ଭଗବାନଙ୍କର ନାମ ଭଗବାନଙ୍କୁ ଅଭିନ୍ନ ନା, ତୁମେ ଭଗବାନଙ୍କର ନାମଟାକୁ ଭଲ ଭଗବାନଙ୍କୁ ଭଲ ପାଇବ ନା, ନାମଟା କିନ୍ତୁ ତୁମ ମୁଖରେ ଉଚ୍ଚାରିତ ହବ, ତୁମର ଯଦି ଭଗବାନଙ୍କର ମନ୍ଦିର ଭଗବାନଙ୍କର ଭକ୍ତ ତାଙ୍କ ପ୍ରତି ଏସବୁ ଲିଙ୍କ ରହିଛି, ତୁମେ ତୁମେ ମନ୍ଦିର ଗଲ ଭଗବାନ ଡାକିବ, ଗୋଟେ ମନ୍ଦିର ଭାଙ୍ଗିଗଲାଣି ମନେକର ଆମେ ଗୋଟେ ମନ୍ଦିରକୁ ଯିବା, ସେ ମନ୍ଦିରକୁ ଭଗବାନ ଡାକିବା ପ୍ରଭୁ କୃଷ୍ଣ ମନ୍ଦିର ଭଗବାନ ଟି ଅଛି, ତାଙ୍କ ମନ୍ଦିର ଚୂଡାଟା ଭାଙ୍ଗି ଯାଇଛି, ଆମେ ସେଠି ଯିବା ପ୍ରାର୍ଥନା କରି ପଳେଇ ଆସିବା, ଆମେ ତାକୁ ଦେଖିକି ଆମ ମନ ଟିକେ ଦୁଃଖ ବି ହବନି କି କେମିତି ଭାଙ୍ଗିଲା କଣ ହେଲା କେମିତି ମୁଁ ସାହାଯ୍ୟ କରିପାରିବି, ତାହେଲେ ଆମର ଆତ୍ମୀୟତା ରହିଲେ କି, ଯେଉଁମାନେ ଭଗବାନଙ୍କର ଶୁଦ୍ଧ ନାମ କରନ୍ତି ତାଙ୍କର ପ୍ରଥମେ ଏଇ ଆତ୍ମୀୟତା ଭାବନାଟା ବହୁତ ପ୍ରଚୁର ଥାଏ ନିଜର ଭାବନା, ଯାହାର ଯେତେ ଆତ୍ମୀୟତା ରହିଛି ଗୁରୁ କୃଷ୍ଣଙ୍କ ପ୍ରତି ତାର ସେତେ ସ୍ମରଣଟା ହବ, ଯେମିତି ଜଣେ ତା ପୁଅଟାକୁ ନିଜର ବୋଲି କହୁଛି ସେ ସବୁବେଳେ ତା ପୁଅ ସ୍ମରଣ କରିବ ନା, ଯେମିତି ପୁଅଟା ଚାଲିଗଲା ପରେ ଦେଖିବ ତା ପୁଅ ଚାଲିଯିବ ସେଗୁଡ଼ା କୁହ କଣ ଗୋଟେ ଗୋଟେ କିଏ ମରିଗଲା, କୋଉ ଗୋଟେ ଫିଲ୍ମ ଷ୍ଟାର ନା କିଏ ଗୋଟେ ସେ ଯୋଉ ଟୋକାଟା ମରିଗଲା ମୁଁ ଏଇନା ଏଇଠି ଏଇଠି ଯୋଉ ଓଡ଼ିଶାରେ ସେ ପିଲାଟା ମରିଗଲା ସେ ଲୋକଟା ଦେଖ କେତେ ତା ପାଇଁ ପୋଲିସ କେତେ ଇନଭେଷ୍ଟିଗେସନ ଚଲେଇଛି, ସେ ମରିଗଲେ 15 ଦିନ ହେଇଗଲାଣି, ତା 15 ଦିନ ହେଲା ତାକୁ ଇନଭେଷ୍ଟିଗେସନ ଛାଡ଼ୁନାହାନ୍ତି, କାହିଁକି ତାର ଏତେ ଆତ୍ମୀୟତା ଲୋକମାନଙ୍କ ପ୍ରତି ଥିଲା, ଲୋକମାନେ ତାକୁ ଏତେ ଭଲ ପାଉଥିଲେ, ସେମାନେ ସବୁ ପୋଲିସ କହିଲେ ନାଇଁ ନାଇଁ ତାର ବାହାର କର କାରଣ କାହିଁ ସେ ମଲା କାହିଁ କଣ କଲା, ଗୋଟେ ଲୋକ କେବଳ କିଛି କଥା କହୁଥିଲା ଲୋକଙ୍କୁ ହେଲ୍ପ କରୁଥିଲା ତା ପ୍ରତି ଲୋକ ଏତେ ଆତ୍ମୀୟତା ବଢେଇ ଦେଇଥିଲେ, ସେଠୁ ଗଭର୍ଣ୍ଣମେଣ୍ଟ ଗୋଟେ ବଡ ଇସ୍ୟୁ ହେଇକି ହେଡେକ୍ ହେଇଯାଉଛି, ପୋଲିସ ଡିପାର୍ଟମେଣ୍ଟ ଘେରି ଘେରି କୋର୍ଟ ରେଲୱେ କୋର୍ଟ କଣ ସବୁ ଭରୁଛନ୍ତି, କେତେ ଟଙ୍କା ଗଭର୍ଣ୍ଣମେଣ୍ଟ ରେ ଖର୍ଚ୍ଚ ହଉଛି, ଗୋଟେ ଲୋକଟା ମରିଗଲା ତ ମରିଗଲା, ଦେଖ କେତେ ଗୋଟେ ଲୋକଟା ମରିଗଲା ତ ମରିଗଲା, ସେ ଲୋକର କଣ ଇମ୍ପୋର୍ଟାନ୍ସ ଥିଲା, ସେ ଲୋକର କଣ ସେ ପିଲାଟିର ଇମ୍ପୋର୍ଟାନ୍ସ ଥିଲା, ଜଣେ ଆତ୍ମହତ୍ୟା କରିଦେଲେ ଆତ୍ମହତ୍ୟା କରିଦେଲା କଣ ଅସୁବିଧା ହେଲା, ଏମିତି କେତେ ଆତ୍ମହତ୍ୟା କରିଦେଉନାହାନ୍ତି, ତାଙ୍କ ଆସିବ ବୁଲିଦେବେ ପୋଲିସ ପଳେଇଯିବେ, ତା କାରଣ ତା ପ୍ରତି କାହିଁ ଇମ୍ପୋର୍ଟାନ୍ସ ଦେଉଛନ୍ତି, ସେ ବ୍ୟକ୍ତି ପ୍ରତି ବହୁତ ଲୋକ ଆତ୍ମୀୟତା କରିଦେଇଥିଲେ, ଆଉ ନିଜେ ବୋଲି ଭାବିଥିଲେ, ମେଟେରିଆଲ ଫିଲ୍ଡ ହଉ ସ୍ପିରିଚୁଆଲ ଫିଲ୍ଡ ହଉ ସବୁ ଜାଗାରେ ସମ୍ବନ୍ଧଟା ଦୃଢ଼ ହବ, ପ୍ରୀତିଟା ଦୃଢ଼ ହବ, ଆତ୍ମୀୟତା ହବ ନା ତାରା, ଆମେ ଯେଉଁ ଭଗବାନଙ୍କର ଶୁଦ୍ଧ ନାମ କରିବା, ଶୁଦ୍ଧ ନାମଟା କେବଳ ଏମିତି ଯେ କେବଳ ଜଣକ ଠିକ ଅଛି ଏକାନ୍ତରେ ବସିକି ଭଗବାନଙ୍କର ଶୁଦ୍ଧ ନାମ କରିଦେଇ ପାରିବେ, ଏଟା ହବନି, ତୁମେ ଚେଷ୍ଟା କର, ତୁମେ ଥରେ ଚେଷ୍ଟା କରି ଦେଖ, ତୁମେ ଭାବନି ଯେ ଗୋସ୍ୱାମୀମାନେ କେବଳ ବସିକି ରହିଥିଲେ, ଯଦି ଗୋସ୍ୱାମୀମାନେ ବସିକି ରହିଥାନ୍ତେ ତାହେଲେ ବୃନ୍ଦାବନ ଧାମ ବି ଆଜିକି ଲୋକ ଜାଣିନଥାନ୍ତେ, ସେମାନେ ସେ ବିଗ୍ରହ ରଖିଥିଲେ, ସେ ଭଗବାନଙ୍କର ଜପ କରୁଥିଲେ, ଶାସ୍ତ୍ର ଶ୍ରଦ୍ଧା ରଚନା କରୁଥିଲେ, ସବୁ ଜିନିଷ ଭକ୍ତିର ସବୁ ନିୟମ ସେମାନେ ପାଳନ କରୁଥିଲେ, ଭଗବାନଙ୍କର ଏ ଯୋଉ ପ୍ରଭୁ ଆଜି ପ୍ରଶଂସା କରୁଛନ୍ତି, ଏ କଥାରେ ଆସିଥିଲେ ଭଗବାନ ଯୋଉ ପ୍ରଶଂସା କରୁଛନ୍ତି କାହାକୁ, ନିଜ ପତ୍ନୀ ମାନଙ୍କୁ, ମରିୟସୀତା ଦିଆ ଯାଉ ଯାଉ ଯାଉ, ତାଙ୍କ ମାନସିକ ସ୍ଥିତି ତୁମେ, ସେମାନେ କେବଳ ମନଟା ମୋ ପାଖରେ ଅଛି, କେବଳ ଦେହଟା ସେଠି ପଡିକି ରହିଛନ୍ତି, ପ୍ରଭୁ ତାଙ୍କ ସ୍ଥିତିଟାକୁ ଜାଣିଛନ୍ତି ଭଲ ଭାବରେ, କୌଣସି ଭକ୍ତି ଯୋଗରେ କୌଣସି ତଥାକଥିତ ଜିନିଷ ଆମକୁ ସାହାଯ୍ୟ କରିବନି, ଏଟା ଗୋଟେ ପ୍ରାକ୍ଟିକାଲ ଲାଇଫ, ଏଟା ଗୋଟେ ବାସ୍ତବ ଜୀବନ, କାରଣ ଭଗବାନ ବାସ୍ତବ ମାନେ ତୁମେ ଅବାସ୍ତବରେ ଏ ପଥରେ ଚାଲିପାରିବେନି, ଭଗବାନ ବାସ୍ତବ ନା, ତାଙ୍କ ପାଖରେ ଅବାସ୍ତବ କୌଣସି ଜିନିଷ ଆମର ଚାଲିପାରିବେନି, ସବୁ ବାସ୍ତବତା ରହିବ, ଆମର ପୁରା ଯାହା ଆମେ କରୁଛେ ଯାହା ସବୁ ସେ ସବୁ ଜାଣୁଛନ୍ତି, ଆମେ ଆମର କୌଣସି ଭାବନାଟାକୁ ଆମେ ଲୁଚେଇକି ରଖିପାରିବାନି, ଆମେ ଅନ୍ୟ ପାଖରେ ପ୍ରକାଶ ନ କରିପାରନ୍ତି, କିନ୍ତୁ ଭଗବାନ ପାଖରେ ସବୁ ପ୍ରକାଶ କରିବାକୁ ପଡ଼େ, ଆପଣ ପ୍ରଭୁ ଜାଣନ୍ତି ମୋର ସ୍ଥିତିଟା କଣ, ଭଗବାନଙ୍କୁ ବହୁତ ଜଣା, ସବୁ ସେ ଜାଣିଛନ୍ତି କାହା କେଉଁ ସ୍ଥିତି, ସେ ଭଲ ଭାବେ ଜଣାତାନ୍ତି, ଆଜି ପ୍ରଶଂସା କରୁଛନ୍ତି କୃଷ୍ଣ, ଏଇଟା ସଖାମାନଙ୍କୁ ବହୁତ ଭଲ ଲାଗିଲା, ସେଥିପାଇଁ ତାଙ୍କର ଆଶା, ଭଗବାନ ତ ବ୍ରାହ୍ମଣଙ୍କ ପାଖ ତାଙ୍କର ପତିମାନଙ୍କ ପାଖ ଯେତେବେଳେ ପଠେଇଥିଲେ ସେମିତି କିଛି କହିନଥିଲେ, ତାଙ୍କ ପତ୍ନୀ ମାନଙ୍କୁ ଏ କଥା କହିଲେ, ଆଉ ତୁମେ ଯିବ କହିବ କେବଳ କୃଷ୍ଣ ବଳରାମ ଏଠି ଆସିଛନ୍ତି, ମୁଁ ଭୋକିଲା ବୋଲି କହିବା ଆବଶ୍ୟକ ନାହିଁ, ପ୍ରେମ ସମ୍ବନ୍ଧ ଭଗବାନଙ୍କ ସହିତ ଯୋଉ ସମ୍ବନ୍ଧ ରହିଛି ଏଟା ଗୋଟେ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ, ଏଟା ଜ୍ଞାନ ଉପରେ ନିର୍ଭର କରେ ନା, ଏବେ ପାଠ ପ୍ରବଚନ ବହୁତ ପ୍ରମିନେଣ୍ଟ ହେଇଗଲା, ଏବେ ପ୍ରବଚନ ଏ ଯୋଉ ପ୍ରବଚନ କହିବା ଲୋକମାନେ ଶୁଣିବା, କାହିଁକି ନା ଲୋକମାନଙ୍କର ଶ୍ରବଣ କୀର୍ତ୍ତନ ତ ସବୁବେଳେ ଭକ୍ତିର ଅଙ୍ଗ, ବର୍ତ୍ତମାନ କଣ କରାଯାଉଛି, ବର୍ତ୍ତମାନ ଲୋକମାନଙ୍କର ଏତେ ଯାହା କୁହାଯାଏ ଶ୍ରଦ୍ଧାଟା କମ, ସମ୍ବନ୍ଧ ଜ୍ଞାନଟା କମ, ଗୋଟେ ଜୀବକୁ ବହୁତ ପ୍ରକାର ବୁଝେଇ ବାଝେଇ ଭଲ ମନ୍ଦ କରି ତାକୁ ଆଣିକି ଭଗବାନ ପାଖରେ କିଛି ଜାଣୁ, ପୂର୍ବକାଳରେ ଏମିତି ନଥିଲା, ମୁଁ ସେ ତାଙ୍କୁ ବୁଝାଉଥିଲି ବିଦେଶରେ ବିଦେଶୀ ଭକ୍ତମାନଙ୍କୁ, ତୁମେ କହିଲେ ଦେଖିବା ପୂର୍ବକାଳରେ ଯେତେବେଳେ ସବୁ ଦୀକ୍ଷା ଲୋକ ନଉଥିଲେ, ପୂର୍ବକାଳରେ ପୁଣି ଗୌଡ଼ ବୈଷ୍ଣବ ଥିଲେ କି ନାହିଁ, ତାଙ୍କ ଗୁରୁମାନେ କୋଉଠି ରହୁଥିଲେ, କେତେଟା ଗାଁରେ ସବୁ ଗୌଡ଼ ମଠ ଥିଲା, ତାଙ୍କ ଗୁରୁମାନେ କେଉଁଠି ରହୁଥିଲେ, ପୁରୀରେ ରହୁଥିଲେ ନହେଲେ ନବଦୀପରେ ରହୁଥିଲେ ନହେଲେ ବୃନ୍ଦାବନ ରହୁଥିଲେ, ଆଉ ସେତେବେଳେ କଣ ଫେସବୁକ୍ ଥିଲା, ସେତେବେଳେ କଣ ରେକର୍ଡିଂ ମେସିନ୍ ଥିଲା, ତାଙ୍କର କଣ ଫେସବୁକ୍ ଥିଲା ନା ରେକର୍ଡିଂ ମେସିନ୍ ଥିଲା, ଆଉ ସେ ଯାଉଥିଲେ କେମିତି ନା ବର୍ଷକୁ 10 ଥର ଯାଉଥିଲେ, ଦୁଇ ବର୍ଷରେ 3 ବର୍ଷରେ ଥରେ ବୃନ୍ଦାବନ ଚାଲି ଚାଲି ପୁଣି ଯିବେ, ଯାଇକି ଗୁରୁଙ୍କୁ ଟିକେ ଭେଟିକି ଆସିବେ, ପୁଣି ହୋଲ୍ ଲାଇଫ ସେମାନେ କଣ୍ଟିନ୍ୟୁ କରୁଥିଲେ, ସ୍ପିରିଚୁଆଲ ଲାଇଫ କେମିତି କରୁଥିଲେ ମୋତେ କଣ, ସେମାନେ ଗୁରୁଙ୍କୁ ଥରେ ଯିବେ ମାସେ 15 ଦିନ ଟିକେ ସେଠି ରହିଲେ ପଳେଇଲେ, କୋଉ 2 ବର୍ଷ 3 ବର୍ଷ ଥରେ ଭେଟିଲେ, ସେ 2-3 ଯୋଉ ରହିଲେ 15 ଦିନ ମାସେ ଭିତରେ ସେ ପୁରା ସବୁ ଜିନିଷକୁ ଭାବଟାକୁ ଧରିକି ଚାଲି ଆସୁଥିଲେ, ତାଙ୍କର ଏତେ ସୁନ୍ଦର କଣ କହିବା, ତାଙ୍କର ଯୋଉ ଗୁରୁ ମାନେ ଭକ୍ତିରେ ପ୍ରବେଶ କରିବା ବା ଭକ୍ତିରେ ଯୁକ୍ତ ହେଇକି ରହିବାର ଭାବନାଟା ଏତେ ସୁନ୍ଦର ଥିଲା, ଅନ୍ତକରଣଟା ଏତେ ସୁନ୍ଦର ଥିଲା, ସେ ଯାହା ସବୁ ଗୁରୁଙ୍କର ଆଚରଣ ଗୁରୁଙ୍କର କଥା ସବୁ ଶୁଣନ୍ତି ସେଟା ହୃଦୟ ଭିତରେ ଧାରଣ କରିକି ପଳେଇ ଆସନ୍ତି, ସେଥିରେ ସେ ବଞ୍ଚିବା, ବହୁତ କିଛି ଆବଶ୍ୟକ ନାହିଁ ଜାଣିବାର, ଜାଣିବାର ଏତିକି କେବଳ ଅଛି ଭଗବାନଙ୍କୁ ଭଲ ପାଇବା, ସେଟା ଆମେ ହେଇପାରୁନି ବୋଲି ଏତେ ପ୍ରକାର ଫିଲୋସଫି ଲୋକଙ୍କୁ କହିବାକୁ ପଡୁଛି, ଗୋଟେ ଭଲ ପାଇବାଟା, ଭଲ ପାଇବାଟା କେମିତି ତୁମେ ଶିଖା, ଭଲ ପାଇବା ତ ଗୋଟେ ଭଲ ପା, ଗୋଟେ ପୁଅଟା କୁହା ତୁମେ ଝିଅଟାକୁ ଭଲ ପା, ତାକୁ ତାକୁ କହିବାକୁ ପଡୁଛି କି ତାକୁ କେମିତି ଭଲ ପାଇବାକୁ ପଡିବ, ତାକୁ କହିବାକୁ କଣ, ସେ ତାରି କଥା ଚିନ୍ତା କରୁଛି, ତାକୁ ଗୋଟେ ପ୍ୟାଣ୍ଟ ଦେବି, ତାକୁ ଗୋଟେ କଣଟା ମୋବାଇଲଟେ ଦେବି, ତା ସାଙ୍ଗରେ କଥା କହିବି, ତାକୁ ଗୋଟେ ଡ୍ରେସ୍ ଦେବି, ତା ସାଙ୍ଗରେ ଯିବି, ସେ ତାର ସବୁବେଳେ 24 ଘଣ୍ଟା ଚିନ୍ତା କରୁଛି, ତାକୁ ତ ଟ୍ରେନିଂ ଦେବା ଦରକାର ନାହିଁ ନା, କାମଟା ତା ପାଇଁ ଟ୍ରେନିଂ କିଛି ନାହିଁ, ଭଗବାନଙ୍କର ଯୋଉ ପ୍ରେମଟା ସେ ସେଇଭଳିଆ ଜିନିଷଟା ଟୋଟାଲ ଯେତେ ଆମେ ଯାହା କରୁଛେ ତାକୁ କେବଳ ସେତିକି ପାଇଁ, କିନ୍ତୁ ସେଇଟା ଆମର ଏଇ କାମଟା ବାଧା ଦଉଛି ବୋଲି ହେଇପାରୁନାହିଁ। ପୂର୍ବ କାଳରେ ତାଙ୍କ ସଂସ୍କାର ଏତେ ପ୍ରବଳ ସଂସ୍କାର ଥିଲା, ଏତେ କିଛି ତାଙ୍କୁ ଆବଶ୍ୟକ ନଥିଲା। ଗୁରୁଦେବ କହିଲେ ତୁମେ ଅପରାଧ କରିବନି, ନାମ କରିବ ଭଗବାନଙ୍କର, ଆଉ ଘରେ ସେବା କରିବ, ଚଲେଇଲେ ତାଙ୍କୁ ସେଠି କରିଦେଉଥିଲେ। ସଂସ୍କାର ବଦଳୁଛି, ସେଥିପାଇଁ ବହୁତ ପ୍ରିନ୍ସିପଲ ବର୍ତ୍ତମାନ ବଦଳୁଛି, ବହୁତ ପ୍ରିନ୍ସିପଲ ଆଗକୁ ବି ବହୁତ ପ୍ରିନ୍ସିପଲ ଆସିବ ଭକ୍ତି ଯୁଗରେ। କାହିଁକି କେମିତି ଯିବ ଗୁଡାକ ସବୁ ଆସନ୍ତୁ, ପୂର୍ବ କାଳରେ ଏମିତି ନଥିଲା। ଆଗରୁ ସାଧୁମାନଙ୍କ ପାଖକୁ ଲୋକ ଯାଉଥିଲେ, ଆଗରୁ ପ୍ରଚାର ନଥିଲା। ଜୀବ ଗୋସ୍ୱାମୀ ଯେତେବେଳେ ଜୀବ ଗୋସ୍ୱାମୀଙ୍କ ଆରମ୍ଭ ହେଲା ଏସବୁ ଜିନିଷ, ଗୋସ୍ୱାମୀ ମାନେ କଣ ବୁଲିକି ପ୍ରଚାର କରୁଥିଲେ କି? ଛଡ଼ ଗୋସ୍ୱାମୀ ଭିତରୁ ପାଞ୍ଚ ଗୋସ୍ୱାମୀ ତାଙ୍କ ରହିଲେ ସବୁ, ସେ ଛଡ଼ ଗୋସ୍ୱାମୀ ଯାଇ ବୃନ୍ଦାବନ ରହୁଥିଲେ। ସେ ଦେଖିଦେଲେ ଯେ ମହାପ୍ରଭୁଙ୍କର ଯୋଉ ଶିକ୍ଷାଟା ରହୁଛି, ଏ ଲୋକମାନେ ଆଉ ଧୀରେ ଧୀରେ ଗ୍ରହଣ କରିବେନି। ଯୋଉ ଗୋସ୍ୱାମୀ ଜାଣିପାରିଲେ ସମ୍ରାଟ ଥିଲେ ତ, ଆରେ ଆରେ ଆଉ ମହାପ୍ରଭୁଙ୍କ ବାଣୀଟା ବୁଡ଼ିଯିବ, ସେଠୁ ସେ ଆରମ୍ଭ କରିଦେଲେ ଏ ଜିନିଷ ପ୍ରଚାର, ତୁମେ ଯାହା ପ୍ରଚାର କର, ପ୍ରଚାର ଜିନିଷ ଇଣ୍ଟ୍ରୋଡ୍ୟୁସ୍ କଲେ ମହାପ୍ରଭୁଙ୍କ ବାଣୀଟା ଏଟା ରହୁ। ତା ଭିତରେ ଭଜନାନନ୍ଦ ଲୋକ ରହିଥିଲେ, ଭଜନ କରିକି ଲୋକ ଚାଲିଥିଲେ। କିନ୍ତୁ ସେତେବେଳେ କଣ ପ୍ରତ୍ୟକ୍ଷ ପ୍ରଚାର ସବୁ ହଉଥିଲା, ନାମ କୀର୍ତ୍ତନ କରୁଥିଲେ, ସେମାନେ ଏତେ ଏମ୍ପାୱର୍ଡ ଥିଲେ, ନାମ କୀର୍ତ୍ତନ କରୁଥିଲେ ଲୋକ ଭକ୍ତ ହେଉଥିଲେ, ପ୍ରବଚନ ଦଉଥିଲେ ଲୋକ ଭକ୍ତ ହେଉଥିଲେ, ଶିବାନନ୍ଦ ପ୍ରଭୁ କୀର୍ତ୍ତନ କରୁଥିଲେ ଲୋକ ଭକ୍ତ ହେଉଥିଲେ। ବର୍ତ୍ତମାନ ତୁମେ ଗଲ ଯୋଉ କୋଉ ଗାଁରେ କୀର୍ତ୍ତନ କରିବେ ଲୋକ କିନ୍ତୁ ଭକ୍ତ ହେବେ ଦେଖିବା, ସେ ତ ହବନି। ବହୁତ ପ୍ରିନ୍ସିପଲ ସେଟା ଆଚାର୍ଯ୍ୟ ପ୍ରିନ୍ସିପଲ ସବୁ ଆଡପ୍ଟ କଲେ ନା, ବୁକ୍ସ ନେଇକି ଯାଅ, ଗ୍ରନ୍ଥ ନେଇକି ଯାଅ। ଆଉ ଲୋକଙ୍କର ସବୁ ରୁଚି ସବୁ ଧୀରେ ଧୀରେ କମିଗଲାଣି ନା, ପ୍ରସାଦ ଟିକେ ଦିଅ, ପ୍ରସାଦ ଦିଅ, ତାଙ୍କୁ ଗ୍ରନ୍ଥ ଦିଅ, ବହୁତ ପ୍ରିନ୍ସିପଲ ସବୁ ଆଉ ଆଗକୁ ବି ଆହୁରି ଆସିବ ପ୍ରିନ୍ସିପଲ ସବୁ, ଆଉ ସବୁ ଆଗକୁ ଆସିବ ପ୍ରିନ୍ସିପଲ, ବହୁତ ପ୍ରିନ୍ସିପଲ ଆସିବ। ଏ ଯେମିତି ବର୍ତ୍ତମାନ ସବୁ ବନ୍ଦ ହେଇଯାଇଛି, କ'ଣ କରୋନା ହେଲା ସବୁ ବନ୍ଦ ହେଲା, ବର୍ତ୍ତମାନ କ'ଣ ସବୁ ଜୁମ୍ରେ ଚାଲିଛି, ଜୁମ୍ରେ ଲୋକମାନଙ୍କୁ ବୁଝା ହଉଛି, ଫେସବୁକ୍ରେ ବୁଝା ହଉଛି, ବହୁତ ପ୍ରିନ୍ସିପଲ ଆସିବ। କିନ୍ତୁ ସବୁ ନିୟମ ସବୁ ଜିନିଷ କରିବାର ଉଦ୍ଦେଶ୍ୟଟା ଗୋଟେ, ତୁମେ ଯେତେ ଜିନିଷ ଶୁଣ ଯାହା କର, ଯଦି ଗୁରୁ କୃଷ୍ଣଙ୍କ ପ୍ରତି ତୁମର ଗୋଟେ ମମତା ଆସୁନି, ପ୍ରେମଟା ଆସୁନି, ତୁମେ ତାଙ୍କ ପାଇଁ କିଛି କରିବାର ଭାବନାଟା ଆସୁନି, ତା ତୁମ ଅନ୍ତରରେ ଏତେ ଶ୍ରବଣ କରିବାର କଣ ଲାଭ ହେଲା? ତା ବହୁତ କିଛି ଶୁଣିଛ, ବହୁତ କିଛି ଜାଣିଛ, ତାର ମୂଲ୍ୟଟା କଣ? ତୁ ଭଗବାନ ପାଖକୁ ଯିବ ତ ଶୁଦ୍ଧ ଭକ୍ତି ପାଇବ, ଶୁଦ୍ଧ ନାମ କରିବ, ଯିବ କେଉଁଠିକି? ଭଗବାନ ପାଖକୁ କରିବ କଣ? ତାହେଲେ କରିବ କଣ? ତୁମେ ସେଠି ଗଲେ କରିବ କଣ ପଡ଼ିବ ତୁମେ ଜାଣ? ତୁମେ ତୁମର ଆମେ ଆମ ସ୍ୱଭାବ ହିସାବରେ ଆମେ ନେଚରକୁ ଆଭଏଡ କରିକି ଆମେ ଗୁଡା ଆଭଏଡ କରିଦଉଛେ ନା, ମତେ ଭଲ ଲାଗୁନି ମୁଁ ଏଇଟା କରିବି, କର କିଛି ଅସୁବିଧା ନାହିଁ, କିନ୍ତୁ ଲକ୍ଷ୍ୟଟା ତୁମେ ସବୁବେଳେ ସ୍ଥିର ରଖ, ତୁମେ ପ୍ରଭୁଙ୍କ ପାଖକୁ ଯିବାକୁ ପଡିବ। ସେଠି ଗୋଟିଏ କାମ ନାହିଁ, ସେଠି କାୟିକ ବାଚିକ ମାନସିକ ସବୁ ପୁରା ସବୁ ହଉଛି କୃଷ୍ଣଙ୍କର। ଗୋଟେ ଇଏ ଜୀବନ ଏମିତି ଗୋଟେ ଝିଣ୍ଟିକା ଦେଖିଛ ନା, ଝିଣ୍ଟିକା ବର୍ଷା ଦିନେ ଝିଣ୍ଟିକା ସେ ଉଡ଼ିଯିବ, ଏ ଘାସରୁ ସେ ଘାସ ବୁଡ଼ିବ, ସେ ଘାସରୁ ସେ ଘାସ ବୁଲିବ, ଇଏ ସେ ଜୀବନ ନୁହେଁ। ସେ ଜୀବନ ଏମିତି ଏମିତି ଫଟପାଟ ଡେଇଁ ପଡ଼ିବ, ଫଟପାଟ ଗୋଟେ କାମ କରିଦେବ, ଏ ଜୀବନ ନୁହେଁ, ଗୋଟେ ଅତ୍ୟନ୍ତ ଗମ୍ଭୀର ଜୀବନୀ। ତ ନିତ୍ୟ ଦାସ ନା, ଜୀବର ସ୍ୱରୂପ ହଏ କୃଷ୍ଣ ଭଗବାନ, ସେ ୱାର୍ଡଟା ରଖିଲେ ମହାପ୍ରଭୁ ନିତ୍ୟ ଦାସ, ନିତ୍ୟ ଦାସରେ ପ୍ରତିଷ୍ଠିତ ତୁମକୁ ହବାକୁ ପଡିବ। ଆଉ ଇଏ ଯେତେ ଶ୍ରବଣ କୀର୍ତ୍ତନ ଆମେ ସବୁ କରୁଛେ ତାର ଲକ୍ଷ୍ୟ ରହୁଛି ଏଇଟା, କେବଳ ଭଗବାନ ବୃତ୍ତି ପ୍ରୀତି କେମିତି ଆସୁ, ତାଙ୍କ ପ୍ରତି ଗୋଟେ ପ୍ରୀତି ଆସୁ, ସିଏ ଆମର ନିଜର ହୁଅନ୍ତୁ, ଭଗବାନ ନିଜର ହୁଅନ୍ତୁ, ଯାହା କରିବା ପାଇଁ ତାଙ୍କ ପାଇଁ ସୁନ୍ଦର, ତାଙ୍କ ପାଇଁ ବ୍ୟବସ୍ଥା, ଭକ୍ତ ଭଗବାନ ପାଇଁ, ଗୁରୁ ଆଉ କୃଷ୍ଣଙ୍କ ପାଇଁ ମୋର କିଛି କରିବାର ଅଛି ଜୀବନରେ, ଏଇ ଲକ୍ଷ୍ୟରେ ଆମକୁ ଆଗେଇବାକୁ ପଡିବ। ତାପରେ ଆମେ ଯେତେବେଳେ କିଛି କରିବା, ତାଙ୍କର ବି କିଛି କୃପା ମିଳିବ, ସେ କୃପା ହଉଛି ବଳ, ସେ କୃପାଟା ହଉଛି ବଳ। ଏମିତି କେହି ଆଜି ପ୍ରଭୁପାଦ ତାଙ୍କ ଗୁରୁଙ୍କ ପାଇଁ କରିବା ପାଇଁ ଚାହିଁଲେ ବୋଲି ଭଗବାନ ତାଙ୍କୁ ଆଜି ଦେଖନ୍ତୁ କେତେ ବଡ ସ୍ଥିତି ଆଜି ଦେଇଦେଲେ, ସଂସାର ସଂସାରକୁ ଆଜି ତାଙ୍କରି ପ୍ରିନ୍ସିପଲ ଉଦ୍ଧାର କରୁଛି। ବଡ ବଡ ରିସ୍କି ନେଲେ, 70 ବର୍ଷ ବୟସରେ ବହୁତ ବଡ ଜବ୍ କାମ କଲେ, ବଟ କେହି କରିବେନି ଏମିତି, କିଏ ଏମିତି କାମ କରିବାକୁ ଯିବ? ଗୋଟେ ସମ୍ପୂର୍ଣ୍ଣ ବିପରୀତ ସଭ୍ୟତା, ସେଠି ପଇସା ନାହିଁ କିଛି ନାହିଁ, ସେଠି ଯିବା ଏଇ ବୟସରେ ବରଫ ଦେଶରେ ମ୍ଲେଚ୍ଛ ସଭ୍ୟତାରେ ସବୁ କାର୍ଯ୍ୟ କରିବା ସମ୍ଭବ? ସେମାନେ ସବୁ କଣ ତାଙ୍କର ସବୁ ଅପୋଜିଟ୍ ଜିନିଷ ନା, ସବୁ ବିପରୀତ ଜିନିଷ, ସ୍ନାନ ଶୌଚ କିଛି ତାଙ୍କର ନାହିଁ, ଯଦି ପ୍ରଭୁବତ ଘୃଣା କରିଥାନ୍ତେ ସେମାନଙ୍କୁ, ସେ ଶୁଦ୍ଧ ବୈଷ୍ଣବ ଘରେ ସେ କେବେ ଜୀବନରେ ଆମିଷ ଭୋଜନ କରିନାହାନ୍ତି, କିନ୍ତୁ ସେ ସେଇ ଫ୍ରିଜରେ ଆମିଷ ରହୁଥିଲା, ସେଇଠି ସିଏ ଆଣିକି ପରିବା କୁକିଂ କରି ଖାଉଥିଲେ। ଆମର ଏ ଛୁଆ କିଏ ଆଜିକାଲି ଗାଏ ମନ୍ଦିର, ଏ ସିଏ ଏଇଟା ତା ଘରେ ବାସୁଛି ଫବାଡ଼ ଦେବ ତାକୁ ଇଏ କର, ସେ ସଂସ୍ଥା ଯେତେବେଳେ ତିଆରି କରିଥିଲେ ସେ ଜୀବନରେ କେବେ, ତୁମେ ତ ଆମିଷ ଖାଇଛ, ଖାଇକି ବୈଷ୍ଣବ ହେଇଛ, ସେ ଜୀବନରେ କେବେ ଆମିଷ ଦେଖିନାହାନ୍ତି, ଏତିକି ହେଲା ଡିଫରେନ୍ସ। କେବେ ଦେଖିନାହାନ୍ତି ସେଇ ଫ୍ରିଜ୍ ରାମିଶ ରହୁଥିଲା, ସେଇ ଫ୍ରିଜ୍ ରାଣୀ ସେ ଗଙ୍ଗା ଜଳରେ, ସେ ସେଇ ସ୍ଟୋଭ୍ରେ ରୋଷେଇ ହବ, ସେଇ ଗ୍ୟାସ୍ ଷ୍ଟୋଭ୍ରେ ଗ୍ୟାସ୍ ଯୋଉ ଚୁଲା ଆମ କହୁଛୁ ସେଥିରେ ପୋଛା ହବ, ସେଥିରେ ସେ ଭୋଜନ କରୁଥିଲେ, ଭଗବାନ ଭୋଗ ଲଗେଇ ପୁଣି ତାଙ୍କ ପ୍ରସାଦ ଦେଉଥିଲେ। ସେଟା ଯଦି ତୁମେ ବିଚାର କରିବ ଗୋଟେ ଅସମ୍ଭବ, ତୁମକୁ କାଲି ପଠାହବ, ତୁମେ ଏ ଓଡ଼ିଶା ହଉଛି ତୁମର, ତୁମେ ଯା ଗୋଟେ ଜାଗାରେ ସେଣ୍ଟର କର, ଭାଷାର ତୁମର ଇସ୍କନ ନାଁ ଅଛି ବର୍ତ୍ତମାନ, ଇସ୍କନ ଲୋକ ସବୁ ଜାଣିଛନ୍ତି ନା, ଇସ୍କନ କହିଲା ମାନେ ତୁମକୁ ଖାଇବାକୁ ମିଳିଯିବ, ପଇସା ମିଳିବ, ଯା ଗୋଟେ ସେଣ୍ଟର କରିପାରିବ, କୋଉଠି ଜାଗା ମିଳିବ, କୋଉଠି ପଇସା ମିଳିବ, କାହାକୁ ଧରିବି, କେମିତି ରୋଷେଇ କରିବି, ଖାଇବି, ଆମ ନିଜ ଜାଗାରେ ଆମେ ଟିକି ପାରୁନି, କୁଆଡେ ସେ ଜାଗା କୁଆଡେ ସେଣ୍ଟର କରାହବ, ପୁଣି ପ୍ଲାନ ମାନେ କେବଳ ପୁରା ବଡ ମନ୍ଦିର କରିବି, ପୁରା ଆମେରିକାର ସବୁଠୁ ବଡ ରାଧାକୃଷ୍ଣ ମନ୍ଦିର ହବ, ଏଭଳିଆ ଯୋଜନା ନିଶି ଯାଇଛନ୍ତି, ଅଛି 70 ଟଙ୍କା, 70 ଟଙ୍କା ପାଖରେ ଥିବା ଲୋକର ପ୍ଲାନ ହଉଛି ଆମେରିକାରେ, ଆମେରିକାରେ ଯାଇ ଗୋଟେ ଇଞ୍ଚି କଣ ଗୋଟେ ଜାଗା, ଗୋଟେ ଛୁଞ୍ଚି ମନର ଜାଗା ମିଳିବନି 70 ଟଙ୍କାରେ, ପାଣି ବୋଟଲ ଦାମ ହବନି, କେତେ ବଡ ତାଙ୍କର ଉଚ୍ଚ ଆଶା, ଗୁରୁଙ୍କର କାମଚନି, ଏସବୁ ଜୀବନରେ ବହୁତ କିଛି କରିବାର ଅଛି, କହିବାର ନାହିଁ, କହିବାର ସମୟ ସରିଗଲାଣି, ସବୁ ଲୋକ କହୁଛନ୍ତି, କହିବାଟା ବଡ ଜିନିଷ ନାହିଁ, କାହା ଦୃଷ୍ଟିରେ କହିବାଟା ବଡ ହେଇପାରେ, କିନ୍ତୁ କରିବାଟା ବଡ, ଭଗବାନଙ୍କ ପାଇଁ କିଛି କରିବା, ଗୁରୁକୃଷ୍ଣ ପାଇଁ କିଛି କରିବା, କାରଣ ଆମେ ସୁକୃତିବାନ ଜୀବ ଏତେ ନୁହନ୍ତି, କିଛି ଗୁରୁକୃଷ୍ଣ ପାଇଁ କିଛି କଲ ତାହେଲେ ତୁମକୁ ସ୍ୱୀକୃତି ମିଳିଲା, ତାହେଲେ ତୁମେ ଜାଣିପାରିବା ଆଟଲିଷ୍ଟ ଭଗବତ ସମ୍ବନ୍ଧ କଣ, ଭଗବତ ଚେତନା କଣ, କେମିତି ଭଗବାନଙ୍କ ସମ୍ବନ୍ଧରେ ସ୍ଥିର ରହିବାକୁ ପଡେ, କେମିତି ତତ୍ତ୍ୱରେ ସ୍ଥିର ରହିବାକୁ ପଡେ, ଗୁରୁଙ୍କର କରୁଣାଟା କିଭଳି କାର୍ଯ୍ୟ କରୁଛି, ଏସବୁ କେମିତି ଭଗବାନଙ୍କର ବ୍ୟବସ୍ଥା ଆସୁଛି, ଜୀବନଟା କେମିତି ଭଗବାନ ଖେଳୁଛନ୍ତି, ତୁମକୁ କେମିତି ପରିସ୍ଥିତିରେ ନେଉଛନ୍ତି, ନହେଲେ ଏସବୁ ସବୁ କାଳ୍ପନିକ ହେଇଯିବ, ବହୁତ ଜାଣିବା ଲୋକ ଶେଷରେ ସେ ଗୋଟେ ଅଜ୍ଞ ଭଳି କାର୍ଯ୍ୟ କରିବ, ଭଗବାନ ଜାଣନ୍ତି ନା ସମସ୍ତଙ୍କ ସ୍ଥିତିଟାକୁ, ସେଥିପାଇଁ ଆମେ ଆମେ ସବୁବେଳେ ଚାହିଁବା ସମାଜ ଦ୍ୱାରା ରେକଗ୍ନାଇଜଡ୍ ହେବା ପାଇଁ ନୁହେଁ, ସମାଜ ଲୋକ ଆମକୁ କଣ କୁହାଯିବ, ରେକଗ୍ନାଇଜ ମାନେ କଣ କୁହାଯିବ, ସେମାନେ ଆମକୁ ଗୋଟେ ଷ୍ଟାମ୍ପ ଦିଅନ୍ତୁ ବା ସେମାନେ ଆମକୁ ଗୋଟେ ପ୍ରଶଂସା କରନ୍ତୁ, ତାଙ୍କ ଦ୍ୱାରା ଆମେ ପ୍ରତିଷ୍ଠିତ ହେବା ପାଇଁ ଚାହୁଁନି, ଆମେ ଗୁରୁକୃଷ୍ଣଙ୍କ ଦ୍ୱାରା, ଲୋକ କଣ କହିବ, ଆମର କଣ ମିଳିବ, ଲୋକମାନଙ୍କ ସମ୍ମାନ ପଚାରିତ ଆମେ ସବୁବେଳେ ଧାଇଁଲେ ଚଳିବନି, ଆମେ ଲୋକମାନଙ୍କୁ ସେବା କରିବା, ପ୍ରଚାର କରିବା, କିନ୍ତୁ ସେମାନଙ୍କ କଥାରେ ଆମେ ଭାସିଯିବା ତା ଠିକ ନୁହେଁ, ପ୍ରକୃତ ବନ୍ଧୁ ଗୁରୁକୃଷ୍ଣ, ଦେଖନ୍ତୁ ସିଏ ହିଁ ଭଗବାନ ହିଁ ବର୍ତ୍ତମାନ ତାଙ୍କୁ କହୁଛନ୍ତି, ସେ ନାରୀମାନେ ଯା ସଖାମାନେ ଗଲେ, ପ୍ରଣାମ କଲେ, ପୁଣି ପ୍ରଣାମ କଲେ, ପ୍ରଥମେ ପ୍ରଣାମ କରିଥିଲେ, ପୁଣି କହିଲେ, ପୁଣି କାଲି ଶୁଣୁଥିଲେ ନମୋ ବିପ୍ରପତ୍ନୀ ବିହ ନିବୋଧତ ଚାଂସିମେ, ପୁଣି ପ୍ରଣାମ କଲେ, ବାରମ୍ବାର ତାଙ୍କର ଗୋଟେ କଥା ମନେ ପଡୁଥିଲା ସଖାମାନଙ୍କର, ଆରେ କୃଷ୍ଣ ଯାହାଙ୍କୁ ପ୍ରଶଂସା କରୁଥିଲେ ପ୍ରକୃତରେ ସେମାନେ ପ୍ରଶଂସାର ପାତ୍ର, ଧନ୍ୟ ସେମାନେ, କାରଣ ସେମାନେ ଗଲାବେଳକୁ ଦେଖିଦେଲେ ଯଜ୍ଞପତ୍ନୀମାନଙ୍କର ଶରୀରକୁ ଦେଖିଦେଇକି ଏମାନେ ପାଗଳ ହେଇଗଲେ, ଆରେ ଆମେ କୃଷ୍ଣ ପାଖରେ ରହିଛୁ, କେବେ ଆମ ଶରୀରର ଏଭଳିଆ ଲକ୍ଷଣ, କାରଣ ସେମାନେ ଆନନ୍ଦମୟ, ତାଙ୍କର ସବୁ ଚିନ୍ମୟ ଶରୀର ସବୁ ସଖା, କିନ୍ତୁ ଜଣେ ନାରୀର ଏଭଳି ଅବସ୍ଥା କୃଷ୍ଣ ବିରହରେ, ସେମାନେ ସବୁ କୃଷ୍ଣ ନାମ କରୁଛନ୍ତି, ଅଷ୍ଟ ସାତ୍ତ୍ୱିକ ହାବ ବିକାର ହଉଛି, ବସିଛନ୍ତି ମାନେ ସତ ଯେଭଳି ତାଙ୍କର ଗୋଟେ କାଠ ପୁତୁଳ ଭଳିଆ ସମସ୍ତେ ବସିଛନ୍ତି, ମାନେ ସ୍ୱାମୀମାନେ ଯଜ୍ଞ କରୁଛନ୍ତି, ସ୍ୱାମୀମାନେ ଯଜ୍ଞରେ ଲାଗିଛନ୍ତି, ସ୍ତ୍ରୀମାନେ କୃଷ୍ଣ ଚିନ୍ତନ ଲାଗିଛନ୍ତି, ଏ ସଂସାର ଭେରାଇଟି ହଉଛି, ଏଇଟା ସବୁବେଳେ ଆମେ ଚେଷ୍ଟା କରିବାନି ଯେ ଆମର ପତି ପତ୍ନୀ ଏକ ହେଇକି ରହିବେ, ସ୍ୱଭାବ କେବେ ହବନି, ସବୁବେଳେ ଏଇଟା ସୃଷ୍ଟିର ଅଛି, କାଳିଅ ତା ସ୍ତ୍ରୀ ଅଲଗା, ଦେଖ ଯଜ୍ଞ ପତ୍ନୀ ସ୍ୱାମୀ ଅଲଗା, ସବୁବେଳେ ଅଲଗା ଅଲଗା ରହିବ, ରାବଣ କେମିତିକା ମନ୍ଦ ଦୂରଦେହ କେମିତି, ସବୁବେଳେ ଏମିତି ରହିବ, ଏ ସୃଷ୍ଟିର ଏଇଟା ଗୋଟେ ବିଚିତ୍ର ନିୟମ, ଆମକୁ ଏକାକି ଯିବାକୁ ପଡିବ, ଯଜ୍ଞ ପତ୍ନୀ ମାନେ ଏକାକି ଚାଲୁଥିଲେ, ଭଗବାନ ମନା କରିଥିଲେ ତାଙ୍କୁ କହିବନି, ଚକ୍ରବ୍ୟା ଟୀକାରେ ଲେଖୁଛନ୍ତି ତୁମେ କହିବନି ମୁଁ କ୍ଷୁଦା କ୍ଷୁଦାର୍ଥୀ ବୋଲି, କିନ୍ତୁ ଇଏ କହିଦେଲେ, ଗାଶ୍ଚାରୟନ୍ତ ସ ଗୋପାଳେ ସରାମ ଦୂର ଦୂରମାଗତ, ବହୁତ ଦୂରରୁ ଏ ପାଖକୁ ପଳେଇ ଆସିଛନ୍ତି, ଦେବପତି ମାନଙ୍କୁ କାହିଁକି ଆସିଛନ୍ତି, ଗାସ୍ଚାର ଏମାନେ କହିଲା ବେଳେ ସେମାନେ ଶୁଣୁନାହାନ୍ତି କିଛି, ପରେ ଶୁଣିବେ, ଗାସ୍ଚାର ଯନ୍ତ୍ର ଗାଈ ଚରେଇଛେ, ଭଗବାନଙ୍କୁ ଗୋଚରଣ ହିଁ ଭଲ ଲାଗୁଥିଲା, ସଂସାରରେ ଯଦି ସୁଖ ରହିବାର ଅଛି ନା, ସେ କେବଳ ଗାଈ ଚରେଇବାର ଅଛି, କିଛି ଟେନସନ୍ ନାହିଁ, ଗାଈ ଗୋଡ଼ିଆ ଆଣିଲ ବାସ ଖାଇପିଇକି ଶୋଇଗଲ ବାସ କ୍ଷୀର ଟିକେ ପିଇଦେଲ ଭଲ, ତାଙ୍କ ବହୁତ ଆଗରୁ ସବୁ କଣ ଏବେ ସିନା ଦାନା ଫନା ଆଣିକି ସବୁ ଏତେ କେୟାର କରିବାକୁ ପଡୁଛି, ଗୋବର ଉଠା ସେତେବେଳେ ସେମିତି କିଛି ନଥିଲା ନା, ଏତେ ବୃକ୍ଷ ରହୁଥିଲା, ଏତେ ଲୋକ ଗୋମାନେ ଆସୁଥିଲେ ବୃକ୍ଷ ତଳେ ଶୋଇ ପଡୁଥିଲେ, ବୃନ୍ଦାବନ ନବଲକ୍ଷ ଧ୍ୟାନ ଥିଲେ ସମିତି ପାଇଁ କାଉସିଟି ହେଇଥିଲା, ଏ ଯୋଉ ଗୋସା ହେଇଥିଲା ତିଆରି ହେଇଥିଲା, ଏତେ ଘଞ୍ଚ ବୃକ୍ଷ ଥିଲା, ବର୍ଷା ହେଲେ ବି ସେ ଝିପ ଝିପ ବର୍ଷା ପଡୁଥିଲା ପଳେଇ ଯାଉଥିଲା, ଆଉ ଭଗବାନଙ୍କ ବର୍ଷା ବି ଦରକାର, ଆଉ ଶୀତ ଦିନରେ ସେମାନେ ଏତେ ଲାଗି 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 ସେମାନେ ଶୋଇବେ, ତାଙ୍କ ଶୀତ ଦିନ ତାଙ୍କ ଦେହରୁ ଗରମ ବାହାରେ ନା ସେ ବାହାରେ ଏମିତି ଗଛ ଆଡ଼େ ବୃକ୍ଷ ମୂଳରେ ଏମିତି ନାଇଁ ଯେମିତି ସବୁ କରାଯାଇଥିଲା ତାଙ୍କ ପାଇଁ ଗୋଶାଳା, କିଛି ଗୋଶାଳା ଥିଲା ନନ୍ଦ ମହାରାଜଙ୍କର ଅଙ୍ଗଣା ଭିତରେ, ନହେଲେ ପ୍ରାୟ ଗାଭୀ ସବୁ ବନମାନଙ୍କ ଭିତରେ ରହୁଥିଲେ। ଗାଈ ତ ସବୁ ଦାଣ୍ଡର ବନ୍ଧା ହୁଅନ୍ତି, ପ୍ରାୟ ଦାଣ୍ଡରେ ହିଁ ଗାଈ ସବୁ ବନ୍ଧା ହୁଏ। ଭଗବାନ ଗାଈ ଗାଈ ଚିରିବାକୁ ଭଲ ପାଆନ୍ତି, ସବୁଠୁ ଟେନସନ ଫ୍ରି କାର୍ଯ୍ୟ ଘାସଚାରୟନ୍ତମ। ଆଉ ତାଙ୍କର ଶକ୍ତିଟା ଯୋଉ ପ୍ରଭୁ ଭଗବାନଙ୍କର ଯୋଉ ରହିଛି, ସମୁଦ୍ର ବନ୍ଧନ ବାହାରିଥିଲେ ନା ଗାଈ ମାତା, କେହି ତାଙ୍କୁ ନେଲେନି, ସେ କେବଳ ସାଧୁମାନଙ୍କ ପାଇଁ। ସେଥିପାଇଁ ସାଧୁ ସମାଜ ଶାନ୍ତିରେ ରହିବ, ତାଙ୍କ ଦ୍ଵାରା ଶାନ୍ତିରେ ରହିବ। ଦେବତା ବି ନେଲେନି, ଅସୁର ବି ନେଲେନି, ଦେବତା କହିଲେ ଆଙ୍କୁ ନେଇ ମୋର କଣ ହବ। ଦେବତା ବୁଝିଲେନି ଯେ ତାଙ୍କର ଘୃତରେ ହିଁ ତୁମେ ବଞ୍ଚିବ, ଆହୁତି ହବ, ଯଜ୍ଞ ହବ। ଦେବତା ନେଲେନି, ତାଙ୍କର ଅମୃତ ଦରକାର। ଆଉ ଅସୁରମାନେ ବି ନେଲେନି, ନେଲେ କିଏ, ଋଷିମାନେ ନେଇଗଲେ, ଋଷିମାନେ ସବୁ ନେଇଗଲେ। ଏଇ ଯୋଉ କାମଧେନୁ ଆଜି ଗାଭୀ ସବୁ ବାହାରିଥିଲେ, ନନ୍ଦା ସୁନନ୍ଦା କାମଧେନୁ ଇସୁ ଯୋଉ ବାହାରିଥିଲେ, ତା ନା କଣ ବଶିଷ୍ଠଙ୍କର ସୁରଭି, ଏଇ ପାଞ୍ଚ ପ୍ରକାର ଯୋଉ ଗାଭୀ ବାହାରିଲେ ପାଞ୍ଚ ଜଣ ଋଷି ନେଇଗଲେ। ସେ ସାଧୁଙ୍କୁ ସେ ସୁଖ ଦେବେ, ଗାଈ କେବଳ ସାଧୁଙ୍କୁ ହିଁ ସୁଖ ଦେବେ। ଆଉ ଭଗବାନ ଯେହେତୁ ସାଧୁ ଭକ୍ତବତ୍ସଳ, ସେ ହିଁ ଗାଈ ଚରାନ୍ତି। ଗାସ୍ୟାରୟନ୍ତମ ସଗୋପାଳେ ସରାମ ଦୂରମାଗତ, ରାମଙ୍କ ସହିତ କୃଷ୍ଣ ଗାଈ ଚରେ ଚରେ ଏଇ ଦୂରରୁ ଏଠିକି ଆସିଛନ୍ତି। ବୁଭକିତ ସେ ତସ୍ୟାର୍ଣ୍ଣମ ସାନୁଗସ୍ୟ ପ୍ରତି ତାଙ୍କ ଅନୁଗ ସହିତ ସେଠି ଅଛନ୍ତି, ସଖାମାନଙ୍କ ସହିତ ଅଛନ୍ତି, ବଳରାମଙ୍କ ସହିତ ଅଛନ୍ତି। ତୁମ କିଛି ଅର୍ଣ୍ଣ ଦବ, କିଛି ବୁଭକିତ ଅଛନ୍ତି, କିଏ କହିଲେ ସଖାମାନେ? କୃଷ୍ଣ ମନା କରିଥିଲେ କହିବନି, କିନ୍ତୁ କହିଦେଲେ। କାହିଁ କହିଦେଲେ ଚକ୍ରବର୍ତ୍ତୀ? କାରଣ ଭଗବାନ ଯେତେବେଳେ ମନା କରିଛନ୍ତି କହିବନି, କହିଦେଲେ କାହିଁକି? କହିଲେ ଓହୋ ହନ୍ତେ ଏତା କୃଷ୍ଣ ନାମେ ଏବ ଆନନ୍ଦ ମୂର୍ଚ୍ଛିତ ଅଭୁବନ୍ ତଦଇଦମ୍ ପ୍ରବୋଧୟନ୍ତୁମ୍ ତଦ୍ ବୃତାନ୍ତମ ୟୁକ୍ତମ ଏବଂ ତମ କିଞ୍ଚିତ ବିଶିଷ୍ୟମ ପୁନରି ଉଚ୍ଚେଇ ଉଚ୍ଚେଇ ଉଚ୍ଚ ଉଚ୍ଚ ଅୟମ୍ ଉଚ୍ଚାରୟମ୍। ସେ ପ୍ରଥମେ ଯେତେବେଳେ ଗଲେ ଦେଖିଲେ କୃଷ୍ଣ ନାମ ରେଡି କହିଲେ ପା ଓହୋ ହନ୍ତ ଇତ କୃଷ୍ଣ ନାମ ଏବଂ ଆନନ୍ଦ ମୂର୍ଚ୍ଛିତା, ହାଏ 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 ଏମାନେ କୃଷ୍ଣ ନାମରେ ଆନନ୍ଦରେ ମୂର୍ଚ୍ଛିତ ହେଇଗଲେ, ମାନେ ଭଗବାନଙ୍କ ନାମକୁ ସ୍ମରଣ କରୁଛନ୍ତି, ଏସବୁର ଆନନ୍ଦରେ ମୂର୍ଚ୍ଛିତ ହେଇକି ରହିଛନ୍ତି। ସେହାଣ ଯଜ୍ଞ ଚାଲିଛି ସ୍ୱାହା ସ୍ୱାହା, ଇଏ ଆନନ୍ଦରେ ମୂର୍ଚ୍ଛିତ ହେଇ ଘରେ ସବୁ ଗୋଟେ ଜାଗାରେ ଥିଲେ ସମସ୍ତେ ପ୍ରାୟ ସବୁ। ଭକ୍ତମାନଙ୍କ ଜୀବନ ଏମିତି ଗୋଟେ ଶୁଷ୍କ ଏକାକୀ ଜୀବନ ନୁହେଁ, ସେ ଭକ୍ତମାନଙ୍କୁ, କାରଣ ଏଠି ଭଗବାନଙ୍କ ସେବା ନା, ଭଗବାନଙ୍କର ନାମ ସଂକୀର୍ତ୍ତନ, ଭଗବାନଙ୍କ ସେବାରେ ସବୁବେଳେ ଗୋଟେ ଯୁଦ୍ଧ ଦରକାର। ତ ସମସ୍ତେ ବସିଛନ୍ତି, ନାମ କରୁଛନ୍ତି, ତାଙ୍କ ଦେହର ଯୋଉ ପୁଲକିତ ଯୋଉ ମୂର୍ଚ୍ଛିତ ଅବସ୍ଥା ତାଙ୍କୁ ଦର୍ଶନ କରିକି ଏମାନେ ଉଚ୍ଚ ଉଚ୍ଚରେ କହିଲେ, କିଏ ସଖାମାନେ କହିଲେ ବି ସେ ଶୁଣୁନାହାନ୍ତି, ଅନ୍ତର୍ଦଶା ସବୁ ପ୍ରାପ୍ତ ହେଇଛନ୍ତି। ତାହେଲେ ବୁଝିପାରିବେନି ଅନ୍ତର୍ଦଶା ବହିଦଶା, ଆମେ ସବୁ ପ୍ରାୟ ସବୁ ବହିଦଶାରେ ରହୁଛେ, କେତେବେଳେ କେତେବେଳେ ଟିକେ ଅନ୍ତର୍ଦଶା କିଛି ନାହିଁ। ଅନ୍ତର୍ଦଶା ମାନେ ଦେହଟା ଖାଉଥିବ, ଦେହ ଶୋଇଥିବ, ଦେହ କିଛି କାର୍ଯ୍ୟ କରୁଥିବ, କିନ୍ତୁ ମନଟା କରୁଥିବ ସବୁବେଳେ କୃଷ୍ଣ ପାଖରେ, ଯେତେବେଳେ ଯାହା କି କରୁଥିବ କୃଷ୍ଣ ଚିନ୍ତା, ଏଟା ଅନ୍ତର୍ଦଶା କୁହାଯାଏ। ଏ ଅନ୍ତର୍ଦଶାରେ ହିଁ ସ୍ଥିତିରେ ହିଁ ସବୁବେଳେ ସର୍ବଦା ଶୁଦ୍ଧ ନାମ ଉଚ୍ଚାରଣ ସବୁବେଳେ, ମନଟା ସବୁବେଳେ କୃଷ୍ଣ ପାଖରେ ହେଲା। ଆଉ କୃଷ୍ଣ ହୋଇତ ବିଚକ୍ଷଣ ବିଚଳିତ ନୁହେଁ ଏକ କ୍ଷଣ, ଶୁଦ୍ଧ ନାମରେ ମନ କୃଷ୍ଣଙ୍କଠାରୁ ଗୋଟେ କ୍ଷଣ ଯିବ। ଆଉ ସେତିକି ତ ସ୍ୱୀକୃତି, ଏଇଟା କଣ ଆମକୁ ସବୁ ଗୁରୁ ବୈଷ୍ଣବ ଗୋଟେ ସୁଯୋଗ ଦେଇଛନ୍ତି ନା, ଆଉ କିଛି ଅର୍ଜନ କରନୀୟ ସ୍ୱୀକୃତି? ବିଘ୍ନଙ୍କର ସେବା, ସାଧୁଙ୍କର ସେବା, କିଛି ଗ୍ରନ୍ଥ ବିତରଣ କର, କିଛି ଭଗବାନଙ୍କର ସେବା କରିକି ତୁମେ କିଛି ସ୍ୱୀକୃତି ଅର୍ଜନ କର, ତାପରେ ତାଙ୍କ କୃପାଟା ହବ, ତୁମେ ତାହେଲେ ଏ ସ୍ଥିତିକି ଯାଇପାରିବ। ଦୁର୍ଲଭ ସ୍ଥିତି ନା ଭଗବାନଙ୍କୁ ପ୍ରାପ୍ତ ହବାଟା, ପ୍ରେମ ପ୍ରାପ୍ତ ହବାଟା। ଆଉ ତାକୁ ତ ପୁଣି କେଉଁ ଜନ୍ମରେ ଗୋଟେ ଆରମ୍ଭ କରିବାକୁ ପଡିବ ନା, ଆମେ ଏକବାର ଆଶା କରିଦବା ଆମେ ତ ପ୍ରେମ ମିଳିଯାଉ ବୋଲି, ଆମେ ତ ଗୋଟେ କେଉଁ ଜନ୍ମରୁ ଆଶା କରିବା ନା? ଆମର ଗୋଟେ ସାଇଡ ନାହିଁ, ଗୋଟେ ସାଇଡ ଅଛି, ଗୋଟେ ସାଇଡ କଣ ନାହିଁ ପ୍ରଭୁପାଦ କୁହନ୍ତି, ଶୁଦ୍ଧମୁକ୍ତ ହବା ପାଇଁ ଦୁଇଟା ଏସେନ୍ସିଆଲ ଫ୍ୟାକ୍ଟର ଦରକାର, ଦୁଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଦରକାର। କଣ? ପିତାମାତା ଶୁଦ୍ଧ ବୈଷ୍ଣବ ହେଇଥିବା ଦରକାର। ଯଦି ଜଣେ ଚାହୁଁଛି ମୁଁ ପ୍ରେମ ପ୍ରାପ୍ତ ହେବି, ତା ପାଇଁ ଦୁଇଟା ବହୁତ ଏସେନ୍ସିଆଲ ଫ୍ୟାକ୍ଟର, ମାନେ ପ୍ରଭୁପାଦ ଲେଖୁଛନ୍ତି, ଭାଗବତ ଲେଖିଛନ୍ତି ନା, ତା ବାପା ମା ଶୁଦ୍ଧ ହବା ଦରକାର, ଶୁଦ୍ଧ ବୈଷ୍ଣବ ହେଇଥିବା ଦରକାର, ଯାହାଦ୍ୱାରା ତାର କଣ ଥିବ ସଂସ୍କାର ଆଉ ସୁନ୍ଦର ଭାବନା, ପୂର୍ବର ସଂସ୍କାର ନେଇ ସେ ଭକ୍ତ ହେଇକି ଆସିଛି ନା, ଫଟ ଫଟ ଧରି ନ ପାରିବେ ସବୁ ଜିନିଷ। আর তার গুরু শুদ্ধ হইতে দরকার। প্রভাত কুচ গুরু শুদ্ধ ভক্ত হইতে পিতা মাতা শুদ্ধ ভক্ত হইতে, তাহলে তা কোন হব তার প্রফিট প্রোগ্রেস এই লাইফে সে পারফেকশন পাইছে। আর আমার কোন গোটে সাইড রইলা পিতা মাতার সাইডটা কিছু না, তার সংস্কারটা কিছু না, আমার কেবল গোটে সাইড রইলা কোটা গুরুঙ্ক সাইড। শুদ্ধ ভক্ত আমার সহ সাক্ষাৎ হইপারে তাঙ্কু যদি প্রসন্ন করিপারে আপার যদি সংস্কারটা গোটে কিছু বদলি গেল বদলি গেল তাহলে তো হইপার কেবল গোটে কৃপা। আর নিজের কিছু চাকুন্দি কিছু না, ব্যাঙ্ক ব্যালান্স না সেইভাবে, এইটা সুকৃতির আমি যদি কিছু অর্জন করেদেবা তাহলে সেটা আমি হেল্পফুল হুয়ে। এটা গোটে বহাস ফিলোসফি, কিন্তু আমি প্রেমটা পাইবা যে জিনিসটা আমি পাইকি কৃষ্ণ খুশি করিয়া সেটা আমি এত মানে আমি কোনো জানি না। আর সেটা গোটে এভাবে জিনিস যে তোমার আর কিছু ইন্ডিপেন্ডেন্ট কিছু না, কি তোমার কিছু নিজের কিছু গোটে না, কেবল তাঙ্করি চিন্তা তাঙ্করি কার্য। আর কিছু সুখ দুঃখ মান অপমান ভগবান যে গীতার সব ভক্ত লক্ষণ করছে সেটা কোণ সব সে স্থিতি না সময় মত ভক্ত প্রিয় বারম্বার ভগবান কোথায় সে সেইভাবে ভক্ত মোর প্রিয় মো ভক্ত সেভাবে প্রিয় সেটা কেউ স্থিতি সে জন ট্রাই করি মো সেমি হ্যাপি কল দেখে কেউ গুণটা আমি অর্জন করিপার গীতার দ্বাদশ অধ্যায়ের কেউ গুণটা আমি অর্জনটা করিপার। গোটে সাইড আমার না গোটে সাইডটা অসুবিধা হয়েছে, তেমন সেই সাইডটাকে রিকভার করিয়া পড়ব। যদি গুরু সাইড ঠিক রয়েছেন, যদি গুরু শুদ্ধ ভক্ত অনেক পুরো সে সাইডটাই তোমার না পারিবেনি, কারণ গুরু যে জিনিসটা দেবে তোমার বেস না ধরিয়া তোমার যা কুসংস্কারটা নাই না তুমি বুঝিয়া পাই হব, কারণ তোমার প্রথম সুকৃতিটা নাই। আর তুমি সে লিখেছিলে না স্বল্প পুণ্যম বা তোমরা যেন বিশ্বাস নয় বোঝা যেতে, যার স্বল্প পুণ্য অছি তাকে বিশ্বাস আসবে সে কোণ করে সে সব করুক তাকে ব্লেম ব্যায়াম করিপারে। জীব তো কোণী জন্মের প্রেম পাইয়া হলে ভগবান পাইলে তার কোণী জন্মের তো কিছু আরম্ভ করিয়া পড়বে না, সে ভক্তি যুগের কোণ নিয়ে আসলে কিছু কার্য হয় না, এই জন্মর তো কিছু আরম্ভ করল না, যা কলি পরমানেন্ট রইলা। কিন্তু নিরাশ না মানে যে আমি ছাড় দেবো তা আমি হ দেখি আর জন্ম করিয়া নাই না, এই জন্মরে চাহিদা কমপ্লিট করিয়া যদি নই পারলো যেতে বাট গলা গেল তারপরে নেক্সট লাইফ, কিন্তু কমসে কম এই লাইফ আমাকে কমপ্লিট করিয়া পড়ে কোর্সটা। যেহেতু গুলো আপনার দেখি না পেপর গুড়াক সব কম রয়েছে, হ্যাঁ ব্যাক পেপর বাবু লোক জানিছেন ব্যাক পেপর রয়ে গেল যে তাকে কোণ এটা কোণ কুহতি কাহার গোটে বেশি ব্যাক পেপর রয়ে সে কমর্স পড়ান কোণ তাঙ্ক না চার্টার্ড, হ্যাঁ সে চার্টার্ড অ্যাকাউন্ট গুড়াকর বেশি ব্যাক পেপর এটা ভারি কষ্ট পাঠ না কোণ তাকে কুহতি দুশো ছুঁ দূর শুনেছি মতো আমি জানি না সেটা তাঙ্ক সবুলে ব্যাক রুতু ব্যাক রুতু দিন রাতে পড়ি তাকে সব ক্লিয়ার করি ব্যাক গুড়া সব ক্লিয়ার করিয়া পড়ে না গোটে পরে গোটে 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 ক্লিয়ার কলে সেটা সব তারপরে তাঙ্ক গোটে সার্টিফিকেট মানি ব্যাক ব্যাক রয়ে যাচ্ছে। সেগুলো আমার সব কোন ভক্তি যুগের বিভিন্ন প্রকার সব ব্যাক সব না সব জিনিস সব জিনিস ব্যাক পেপর হচ্ছে গোটে গোটে ক্লিয়ার করি 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 তোমার সার্টিফিকেট ব্যাক রয়ে যাচ্ছ ছুঁয়াটা ব্যাক রুনি তো ব্যাক স্ট্রগলিং করছেন পড়ছেন যে ছাড় দেব যে কেউ ছাড় দেবো না হবনি তা ছাড় দেলে তার গলা যে কেউ আমি ক্লিয়ার করিবি হিং করি সে লাগুছে না। আর কে কোণস গোটে সিরিয়াস স্টুডেন্ট সে চায় না ব্যাক রক্ষা পাই তারপর হেডেক হয়ে যাব কাইকি নেক্সট ইয়ার কোণ হব তা সে পাঠকু সেকেন্ড ইয়ারকু সে পাঠকু সুদ্ধা আপু ক্লিয়ার করে মু সেই কথাটা কোদিন মনে পড়লে যাও যদি এই জন্ম আমার ক্লিয়ার ন করি পারলে এই ব্যাক রয়ে গেলা নেক্সট লাইফ কেউ স্বরটা থিব সেটি কেউ পরিবেশ থিব সেটি পুরো ক্লিয়ার করিয়া পড়ে অড়ুয়া হয়ে যাবে না। সেদিন আচার্য মানে প্রভুপাত বিরক্ত হয়ে যান না নেক্সট লাইফ কথা চিন্তা করেনি চাও এই জন্মরে কমপ্লিট করিয়া পাই যদি ন হয়ে পারলে তো দেখবা সেটি যেতে প্রকার তোমার সামর্থ্য হচ্ছে লগাই দেব ক্লিয়ার করিয়া পাই ক্লিয়ার করিয়া অর্থ এইটা পেপর ক্লিয়ার মানে প্রেমটা কিন্তু গোটা আসু ভগবান চরণ প্রেমটা আসু মমতা আসু সেপাই আমি আমার তো গোটে সাইড নাই যেটা আমি ডিসকশন করুলে প্রভুপাত প্রভুপাত সেটা আসলে লিখিছে না ভাগবতরে কিন্তু যাহা মোর সৌভাগ্য লা আমার গুরুদেবঙ্কর সৌভাগ্য লা আমি দুইজন জন্ম হইতিল শুদ্ধ বৈষ্ণব পরিবার আমার পিতা মাতা শুদ্ধ বৈষ্ণব লে আমার গুরু মধ্যে শুদ্ধ বৈষ্ণব লে এটা বহু হেল্পফুল পুরা জন শুদ্ধ ভক্তি স্থিতি পুরা কন্টিনিউ করিয়া এটা বহু হেল্পফুল কিন্তু পুরা গোটে রহিলা না ব্যাকগ্রাউন্ডটা বেস্টটা তাঙ্ক রহিলা ফাউন্ডেসনটা রয়েছে আপনার আপন যা গোটে ফাউন্ডেসন দিলে আপনার আজবেস্ট ঘর করিপারে চাল ঘর করিপারে ବିଲ୍ଡିଂ ବି କରିପାରିବ। ଫାଉଣ୍ଡେସନଟା ନାହିଁ, ତୁମେ ଫାଉଣ୍ଡେସନଟା ନାହିଁ, ତୁମେ ଯାହା କରିବ ଗଳି ପଡ଼ିବ। ଚାଳ ଘର କଲେ ବାତ୍ୟା ହେଲେ ଗଲା, ବନ୍ୟା ହେଲେ ଗଲା, ଲୋକ ଦେଖୁ ନା କି ଯୋଉ ପିଲର ଉଠେଇ ଦେଇକି ସେ କଣ କରୁଛି, ଆଜବେଷ୍ଟ ପକେଇଦେବେ, ସେ ଘର ବି ରହୁଛି, ଫାଉଣ୍ଡେସନଟା ତାର ରହିଛି ନା, ତାକୁ ଏତେ ଶୀଘ୍ର ମୋଡ଼ି ପାରିବେନି ସେଭଳିଆ। ଏଇଟା ଏଇଟା ପୂର୍ବର ପ୍ରଭୁ ସେଟା ଭାଗବତ ରଚନା କରିଛି ନା। ଆଉ ଏଇଟା କଣ ହବ, ସେ ଖୋଲି କହିଦେଲେ ଭକ୍ତ ନିରାଶ ହେଇଯିବେ, ମୋ ଆପମା ଦେଇଆ ତା ନା ଆଉ କଣ ଆଉ ମୁଁ ଆଉ ଭକ୍ତି କରିବି କି। ବାପା ତୁ ଯେଉଁ ଜନ୍ମରୁ ଧର ଗୋଟେ ଆରମ୍ଭ କରିବ ନା ନାହିଁ, ପୁଣି କେବେ ତୁ ଯଦି ଏଇ ଜନ୍ମରେ ଆପମା ଦେଖୁଛୁ, ଆର ଜନ୍ମକୁ ଶରୀର ପୁଣି ଦେଖିବୁ, ଯଦି ଶରୀର ଓଲଟା ମିଳିଯାଇଥିବ। କିନ୍ତୁ ଅଛି ଗୋଟିଏ ଜିନିଷ, ଆମର ଗୋଟେ ସାଇଡ୍ ନଥିଲେ ବି କେବଳ ଗୋଟେ ଜିନିଷରେ ଏଇଟା କମ୍ପ୍ଲିଟ୍ ହେଇପାରିବ, ନହେଲେ ଆଚାର୍ଯ୍ୟ ମାନେ କଣ କରିଥାନ୍ତି, ଯେ ପ୍ରୋସିଜରଟା ଆଡପ୍ଟ କରେ, ସମସ୍ତଙ୍କୁ ଇନଭାଇଟ୍ କେମିତି କରୁଛନ୍ତି। କେବଳ ଯଦି ଜଣେ ସରଳ ଚିତ୍ତରେ ଗୁରୁ ବୈଷ୍ଣବଙ୍କର ସେବା ସିଏ କଲା, ଭଗବାନ ତାର ଆର ଯୋଉ ସାଇଡ୍ଟା ନାହିଁ ମାଇନସ ସଂସ୍କାରଟାକୁ ଦେଇଦେବେ, ସ୍ୱୀକୃତିଟାକୁ ଦେଇଦେବେ। ସେଥିପାଇଁ ଏଇ ଜିନିଷଟାକୁ ଆମକୁ ଭରଣ କରିବାକୁ ପଡୁଛି ବର୍ତ୍ତମାନ। ଯୋଉ ସାଇଡ୍ଟା ନାହିଁ, ଜଣେ କହିବ କାହିଁକି ମୁଁ ବସିକି ବୃନ୍ଦାବନର ଭଜନ ନ କରିପାରିବି, କରିପାରିବି ଯେ ତୋର ଏଇ ସଂସ୍କାରଟା ଥିବ, କରିପାରିବି ତୋର ସ୍ୱୀକୃତିଟା ପ୍ରଚୁର ଥିବ, କିମ୍ବା ପୂର୍ବଜନ୍ମ ତମେ ଭଜନ କରିକି ଫଳ ନେଇଯାଇଥିବ, ବୈଷ୍ଣବ ପରିବାର ଜନ୍ମ ହେଇଥିବ, ତୋର ଗୋଟେ ବଡ ସଂସ୍କାର ଅଛି, ତାହେଲେ ତୁମେ ଯାଇକି ସେଟା ସବୁ ପରଫେକ୍ସନ ପାଇପାରିବ। ତୋର ଯଦି ସାଇଟ୍ ଗୋଟେ ନାହିଁ, ଏ ସାଇଡ୍ଟା ନାହିଁ ମାନେ ତୁମକୁ ଏଇ କାର୍ଯ୍ୟଟା କରିବାକୁ ପଡ଼ିବ। ସେଥିପାଇଁ ଗୋଟେବେଳେ ଖଟିକି ଭଗବାନ ପାଇଁ ସେବା କରି 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 ସାଧୁଗୁରୁଙ୍କର ଆନୁଗତ୍ୟ ରହି ରହି ଯଦି ଗୋଟେ ସେଇ ସାଇଡ୍ଟା ଭରଣ ହେଇଗଲା, ସ୍ୱୀକୃତି କିଛି ଆସିଗଲା, ତୁମ ଗୋଟେ ଅଣ୍ଡରଷ୍ଟାଣ୍ଡିଂ ଲେବୁଲ୍ ଚାଲି ଆସିବ। ଆଚ୍ଛା ନାମ ହଉଛି ଏହା, ଗୁରୁତତ୍ଵ ହଉଛି ଏହା, ଏଥିପାଇଁ ତୁମକୁ କଣ୍ଟ୍ରିବ୍ୟୁସନ କିଛି କରିବାକୁ ପଡ଼ିବ, ସେବା କିଛି। ସେଥିପାଇଁ ଏଇଟା ସେବା ଅନୁଷ୍ଠାନ, ସେବା ଯୋଗ୍ୟଟା ରଖା ହେଲା। ତାପରେ ତୁମେ ତ ସେଇ ଜିନିଷ ପାଇଗଲ, ତାପରେ ତୁମେ ନାମଟା କରିପାରିବ। କିଛି ଗୋଟେ ଏଇ ଯୋଉ ଆମର ଶୁଦ୍ଧ ଭକ୍ତିର ଯୋଉ ପଥଟାକୁ ଖାଲି ବୁଝିବା ପାଇଁ ଆମର ବି ଷ୍ଟାଣ୍ଡାର୍ଡ ଗୋଟେ ଆସୁ, କଣ ଏତେ କଷ୍ଟ, ଏତେ ଜିନିଷ, ଏତେ ଇଏ। ଆଚ୍ଛା ଇଏ କଣ ସିଏ ପାଠ ପଢ଼ିବ କଷ୍ଟ, ତୁମର ଯୋଉ ସିଏ ପାଠ ପଢୁଛ ଆଉ ଗୋଟେ ଗୋଟେ କଣ, ଏବେ ସବୁ କେତେ ପାଠ ଆଇଲାଣି, ତମ ମୁଣ୍ଡ ଖରାପ ହେଇଯିବ। ଏ ଯୋଉ ଯୋଉ ରିସର୍ଚ୍ଚ ଫିସର୍ଚ୍ଚ କରୁଛନ୍ତି, ଯୋଉ କଣ ଯୋଉ ସାଟେଲାଇଟ୍ ଯାଉଛି କଣ ଆକାଶକୁ, ଚନ୍ଦ୍ରକୁ ପଠାଉଛନ୍ତି, ଇଏ ତା ପାଠଠୁ ଇଏ କଷ୍ଟ, 18 ଘଣ୍ଟା 20 ଘଣ୍ଟା ତମେ ଦିନ ରାତି ପଢୁଛନ୍ତି ସବୁ, କଣ ସବୁ ପେପର କ୍ଲିୟର କରିବା ନେଇକି ସବୁ ଏଜୁକେସନ ସବୁ ଫରେନ୍ ଏଜୁକେସନ ସିଷ୍ଟମ ସବୁ ଆସିକି ପହଞ୍ଚି, ତାକୁ ସବୁ ପଢୁଛନ୍ତି ଛୁଆ 12 ଘଣ୍ଟା 14 ଘଣ୍ଟା ସବୁ ପଢୁଛନ୍ତି, ତାଠୁ କଣ ଏ ପାଠ କଷ୍ଟ, ତା ଦେହରେ କେତେ ଫର୍ମୁଲା କେତେ କଥା ସିଏ ମନେ ରଖୁଛନ୍ତି, ଇଏ ତ କିଛି ନୁହେଁ ତା ତୁଳନା। ଇଏ ତ ଗୋଟେ ସରଳ ଜିନିଷ, ଭଗବାନଙ୍କ ଶରଣ ସର୍ବଦା ସବୁ ଚାରିଦିନ କହୁ, ତାକୁ ଶରଣ କଲି ସାର ସବୁ ଗୋଟେ କାମ। ସେଇଟା ଆମର ଗୋଟେ ସାଇଡ୍ଟା ନାହିଁ ବୋଲି ଭାରି ଷ୍ଟ୍ରଗଲିଂ କରିବାକୁ ପଡୁଛି, ବହୁତ ଷ୍ଟ୍ରଗଲିଂ କରିବାକୁ ପଡୁଛି। ଆଉ ସ୍ୱୀକୃତିରେ ଯେତେବେଳେ ତୁମର ନାହିଁ, ତୁମର ପୂର୍ବରେ ଯେମିତି ବର୍ତ୍ତମାନ କରୋନା ହେଇଗଲା, କରୋନା ହେଇଗଲା ଭାବିବାର କଣ ଅସୁବିଧା, ତମର କିଛି ଅସୁବିଧା ହୁଏ, ଆଉ ତୁମର ଚାକିରିଟା ଅଛି, ତୁମର ତ ମିଳିବ ଆଉ। ଆଚାର ଯିଏ କପାଲ କାମ କରିଥିଲା ସେ ପଳେଇଆରେ, ସେ କଣ କରିବ, ଆଜି ଚାଷ କରିବ ନା କୁଆଡ଼େ ବୁଲିବ, ବର୍ତ୍ତମାନ କୁଆଡେ ବୁଲିବ, ତା ନାହିଁ ନା, ଯାହାର ଅଛି ସେ ତାର କରୋନା ହଉ ଯାହା ହଉ, ତାର ରହିଗଲା ନା ତାର କିଛି, ସେଟା ତାର ପୂର୍ବର ସ୍ୱୀକୃତିରେ ରହିଯାଇଛି, ତାର କଣ ହବ, ଏଇଟା ଆସିଲା ମାନେ ସେ ଷ୍ଟାର୍ଟ କଲା ପଟ, କିନ୍ତୁ ତାର ଗୋଟେ ଫାଉଣ୍ଡେସନ ରହିଛି ନା, ବୁଝିଦବ ଆରେ ନାମ ଏୟା ଗୁରୁ ଏୟା, ତାକୁ ତାକୁ ଆଉ ତା ପ୍ରାକୃତ ବୁଦ୍ଧିରେ ତାକୁ ବିଶେଷ କିଛି ହଇରାଣ କରିବନି, ସେ ପୂର୍ବର ସ୍ୱୀକୃତି ବଳରେ ସେଟା ଜାଣିଛି ନା। ଭଗବାନ ଭଗବତ ଗୀତାରେ ସେଟା କହିଛନ୍ତି, ତନ୍ତତ୍ର ବୁଦ୍ଧି ସଂଯୋଗ ଲଭତେ ପର୍ବ ଦେହି କାମ, ଭଗବାନ ଭଗବତ ଗୀତାରେ କେତେ ବଡ ବଡ ବାଣୀ ଭଗବାନ ଲଗେଇ ଦେଇଛନ୍ତି, କାହାକୁ ନିରାଶ ପ୍ରଭୁ କରୁନାହାନ୍ତି, କିନ୍ତୁ ଏଇଟା ଗୋଟେ କେହି କନସେସନ ନବା ଉଚିତ ନୁହେଁ। ଠିକ ଅଛି, ପରଜନ୍ମ ତୁମର କରିବି ଏତିକି, ଯେତିକି ଯେତିକି କଲି କଲି ଏ ଜନ୍ମର ହବନି, ଚାଲ ଖାଇବି, ନା ନାଇଁ ଏମିତି ନାହିଁ, ପରଜନ୍ମ ପାଇଁ ତୁମେ କରିବ, କିନ୍ତୁ ଦେଖ ପରଜନ୍ମର ଗଜେନ୍ଦ୍ର କଣ ହେଇଗଲା, କେତେ କଷ୍ଟ ପାଇଲା ପରେ ତା ସ୍ମରଣ ଆସିଲା ନା, ପରଜନ୍ମ କେତେ ତମେ କାହିଁ ଚିନ୍ତା କରିବି। କିନ୍ତୁ ଭଗବାନ ସେଠି ସେ ପ୍ରଭୁ ଭଗବତ ଗୀତାରେ କହିଛନ୍ତି, ତନ୍ତତ୍ର ବୁଦ୍ଧି ସଂଯୋଗ ଲଭତେ ପର୍ବ ଦେହିକମ, ପୂର୍ବ ଦେହରେ ଯୋଉ ବୁଦ୍ଧିଟା ଥିଲା ଭକ୍ତି ସେ କରିକି, ଯୋଉ ପୂର୍ବ ଦେହରେ ଯୋଉ ବୁଦ୍ଧିଟା ଥିଲା ସେ ବୁଦ୍ଧିର ବାଣୀ ଏଠି ଯୋଡ଼ିଦେବେ, ଯୋଉ ସ୍ୱରକୁ ଯିବ ସେ ସ୍ୱର ଆଣି ସେ ବୁଦ୍ଧିରା ଦେଇଦେବେ। ତେଣୁ ପୂର୍ବରୁ ସ୍ୱୀକୃତିରେ କଣ ହବ, ପୂର୍ବରୁ ଯେ ଆମେ ଭକ୍ତି କରିଥିବା ଆମର ପିତାମାତା ଶୁଦ୍ଧ ଘରେ ଜନ୍ମ ହେଲେ ଆମେ, ଶୁଦ୍ଧ ପିତାମାତା ଘରେ କିଏ ଜନ୍ମ ହବ, ଶୁଦ୍ଧ ପିତାମାତା ବୈଷ୍ଣବ ଯୋଉ ଶୁଦ୍ଧ ବୈଷ୍ଣବରେ କିଏ ଜନ୍ମ ହବ, ପକ୍ୱଯୋଗୀ, ପକ୍ୱଯୋଗୀ ବହୁ ଦିନ ସାଧନ କଲା ପରେ ବହୁତ ହାଇ ଷ୍ଟେଜରୁ ଯଦି ସେମାନେ ଆଚିଭମେଣ୍ଟ ନ କରିପାରିଲେ ପ୍ରେମଟା, ସେମାନଙ୍କୁ ଶୁଦ୍ଧ ବୈଷ୍ଣବ ଘରେ ଜନ୍ମ ଦିଆ। ଆଉ ଭଗବାନଙ୍କ ପାର୍ଶ୍ୱ ସେମାନେ ସେଠୁ ଆସନ୍ତି, ଏ ଶୁଦ୍ଧ ବୈଷ୍ଣବଙ୍କ ଘରେ ଏମାନଙ୍କୁ ଜନ୍ମ ଦିଆ। ଭଗବତ ଗୀତାରେ ଭଗବାନ ସେ ଲେଖିଲେ ପକ୍ୱଯୋଗୀ ଅପକ୍ୱଯୋଗୀ ଦି ଜଣ କଥା କହିଲେ ନା, ପକ୍ୱଯୋଗୀ କୋଉ ମାନେ ଯାହାର ବହୁତ ଦିନ ସାଧନ କଲା ପରେ ଫଳ ନେଇଯାଏ ସେମାନଙ୍କୁ ଦିଆଯିବ, ଅଥବା ଯୋଗୀ ନାମ କଲେ ଭଗବାନ ସେଠି ଲେଖିଲେ ଯୋଗୀ କୁଳରେ ସେ ଜନ୍ମାଭିଷିତା ଭକ୍ତ କୁଳରେ ବହୁ ସେଠି କହିଛି ତଦତ୍ର ବୁଦ୍ଧି ସଙ୍ଗେ ଲଭତେ ପୂର୍ବ ଦେହି କାମ ସେ ତା ପୂର୍ବ ଦେହ ବୁଦ୍ଧିଟା ଦେହଟା କଣ ହେଇଥାଉ କିନ୍ତୁ ସେ ଯେହେତୁ ପୂର୍ବର ସ୍ୱୀକୃତି ଆଜି ସେଟା ଆଣିକି ଏଠି ଲଗେଇଦେ ଆମର ସେଟା ଟିକେ ନାହିଁ ସେଟା କମ ଅଛି ଅଛି ସ୍ୱୀକୃତି ନାହିଁ ପୁଣି ଆଇଲେ କେମିତି କିଏ ବି ଆଧୁନିକ ସ୍ୱୀକୃତିରେ ପଳେଇ ଆସୁଛି ଏଇ ଜନ୍ମରେ ପ୍ରସାଦ ପାଇଲା ସାଧୁଙ୍କୁ ଟିକେ ଭଲ ପାଇଲା ଗ୍ରନ୍ଥ ପଢିଲା ପଳେଇ ଆସିଲା କିମ୍ବା କାରେ ପଛ ଜନ୍ମର ସ୍ୱୀକୃତିଟା ରହିଛି କିନ୍ତୁ ପଛ ଜନ୍ମର ସ୍ୱୀକୃତି ତୁମର ପ୍ରବଳ ନାହିଁ ରହିବା ଦରକାର ବହୁତ କିଛି ରହିବା ଦରକାର ଆଉ ଯଦି ବି ନାହିଁ ଏଇ ଜନ୍ମରେ ତୁମେ କମେଇ ଦିଅ ଏଟା ସ୍ୱୀକୃତି କମେ ବୈଷ୍ଣବ ସେବା କରିବା ଏଇ ସାଧୁଗୁରୁଙ୍କର ସେବା କରିବା ଭଗବାନଙ୍କର ସେବା କରିବା ଏଇଟା ସବୁ ସ୍ୱୀକୃତି ଆମେ କଣ ସ୍ୱୀକୃତିରେ କ୍ଷୟ କରିଦେଉଛେ ନା ଆଉ ଜଣେ ମନ୍ଦିର ରହିଲା ସେ ଭଗବାନଙ୍କର ସେବା କଲାନି ସେ ପ୍ରସାଦ ପାଇଲା ତାର ରହିଲା ତାହେଲେ ସେ କଣ ହେଲା ତା ସ୍ୱୀକୃତିରେ ଭଗବାନ ଧନ ଗୋଟେ ଗୋଟେ ବ୍ୟକ୍ତି ଚଳିବା ପାଇଁ ସଂସାର ଚଳିବାଟା କେତେ କଷ୍ଟ ତୁମେ ଦେଖ ଘର ଭଡ଼ା ଖାଇବାଟା ତୁମେ ଗଲ ସଂସାର କିଏ ଖାଉଛି ଦେଖିବା ଏମିତି ତୁମେ ଯୋଉ ଅର୍ଣ୍ଣ ଡାଲି ଖାଇଦେଉଛ ଖଟିକି ତୁମେ ଆଣ ଡାଲି ଅର୍ଣ୍ଣ ଗ୍ୟାସ ରୋଷେଇ କରି ତୁମ ପରିବାର ଯୋଉ ଯିଏ ଅଫିସରେ କାମ କରୁଛ ପଚାର କେତେ ଘଣ୍ଟା କାମ କରି ପଇସା କେମିତି ଆସୁଛି କଣ ଖାଉଛନ୍ତି ସେ ତାହେଲେ ଆମକୁ ସେତିକି ଭଗବାନ ଫେସିଲିଟି ଦେଉଛନ୍ତି କି ନାହିଁ ଆମେ ଆମେ ସେବା ନ କଲେ ଆମେ କଣ ହେଲା ଆମ ସ୍ୱୀକୃତିଟା ଅପରାଧ କଲ ପୁଣି ସ୍ୱୀକୃତି ଗଲା ସ୍ୱୀକୃତିଟା ନଷ୍ଟ ହେଇଯାଉ ଯେତିକି ଅଛି ପୂର୍ବରେ ପୂର୍ବରେ ଅଛି ବୋଲି କିଛି ଆମେ ଆସିଛେ କିମ୍ବା ଆଧୁନିକ ସ୍ୱୀକୃତିରୁ ଆସିଛେ କିନ୍ତୁ ସେ ପଳେଇ ଯାଉଛି କିନ୍ତୁ ଏଇ ଜନ୍ମରେ ଆମକୁ ଅପରାଧ ନ କରିକି ସ୍ୱୀକୃତି ଗୁଡା ସେବା କରିଦେଲେ ତାପରେ ସମୟ ଆସିବ ଆମେ ବୁଝିପାରିଲେ ଏଇଟା ବହୁତ ହେଲ୍ପଫୁଲ ହୁଏ ଭକ୍ତି ଆଚାର ଏମାନେ ତ ସୁଖାମାନେ ଯାଇ ସବୁ ପହଞ୍ଚିଗଲେ ପହଞ୍ଚିଗଲା ପରେ ତ ଦେଖିଲେ ସେମାନେ ସବୁ କୃଷ୍ଣ ନାମରେ ମୂର୍ଚ୍ଛିତ ହେଇଛନ୍ତି ଉଚ୍ଚ ସ୍ୱରରେ ସବୁ କହୁଛନ୍ତି କଥା ଉଚ୍ଚ ଅତ୍ୟନ୍ତ ଉଚ୍ଚ କାହିଁକି ନା ଏମାନେ ଟିକେ ଚେତନାକୁ ଆସନ୍ତୁ ଭଗବାନ ମନା କରିଲେ କହିବେନି ମୁଁ ଭୋକିଲା ବୋଲି କିନ୍ତୁ ଏମାନେ କହିଲେ ବହୁ କ୍ଷିତ କୃଷ୍ଣ ବଳରାମ ଭୋକିଲା ଅଛନ୍ତି କାହିଁକି କହିଲେ ଚକ୍ରବର୍ତ୍ତୀ କହୁଛନ୍ତି ତଦପି ସମ୍ୟକ ପ୍ରବୁଦ୍ଧି ଆଲକ୍ଷ୍ୟ ତସ୍ୟ ଅର୍ଣ୍ଣ ଆକାଂକ୍ଷା ଶ୍ରାବୟିତ୍ୱ ଅତି ସ୍ନେହବନ୍ତୀ ବିହଲମାସୁ ଇତିହା ଭୂକ୍ଷିତ ଯେତେବେଳେ ଅତି ଉଚ୍ଚରେ କହିଲେ ଅଦୂରମ୍ ଅତି ପାଖରେ ଅଛନ୍ତି କୃଷ୍ଣ ଏଠାରେ ଶୁଣିଲେ ସିଏ ତଦପି ସମ୍ୟକ ପ୍ରବୁଦ୍ଧା ଆଲକ୍ଷ୍ୟ ଟିକେ ଉଠି ମାନେ କଣ କୁହାଯିବ ମୂର୍ଚ୍ଛାରୁ ଭାଙ୍ଗିଲା ଭଳିଆ ଯୋଉ ଅନ୍ତର୍ଦଶା କାରଣ ଅନ୍ତର୍ଦଶା ମୁଁ ଯାଇଥିଲି ଅନ୍ତର୍ଦଶା କଣ ବହିଦଶା କଣ ଆମେ କଣ ପ୍ରାୟ ସବୁ ବହିଦଶାରେ ଗୋଟେ ରହୁଛି ନା କେତେବେଳେ ଟିକେ ଜପ କଲାବେଳେ କେତେବେଳେ ଟିକେ ଭଗବାନଙ୍କର କଣ କଲା ଟିକେ ମୁଣ୍ଡ ଟିକେ ଆସୁଛି ଭଗବାନଙ୍କର କଥା ଟିକେ ନହେଲେ ପୁରା ସବୁବେଳେ ବାହ୍ୟ ଦଶା ବହିଦଶା ରହୁଛି କାହିଁକି ସ୍ୱୀକୃତିଟା ପ୍ରଚୁର ନାହିଁ ନା ସେଥିପାଇଁ ଏଇଟା ସ୍ୱୀକୃତି ଅର୍ଜନ ଅପରାଧ ଅପରାଧ କରିବା ଉଚିତ ନାହିଁ ଆଉ ଯେତିକି ପାରିବା ଭଗବାନଙ୍କର ସେବା ଠିକ ସେ ଆମେ କରିବା ପ୍ରୀତିପୂର୍ଣ୍ଣ ଭାବରେ ଏଇ ଦ୍ୱାରା ସ୍ୱୀକୃତି ଅର୍ଜନ ହବ ଆଉ ଭଗବାନଙ୍କର ନାମଟା ସୁସ୍ଥ ଭାବରେ କରିବା ଯେତେ ଆମର ସ୍ୱୀକୃତି ଅଧିକା ହବ ଆମେ ସେତେ ସମ୍ବନ୍ଧ ଜ୍ଞାନଟା ଦୃଢ଼ଭୂତ ହବ ସବୁ ସବୁ ଶାସ୍ତ୍ର ପ୍ରତି ମମତା ସାଧୁ ପ୍ରତି ମମତା ଗୁରୁ ବୈଷ୍ଣବ ପ୍ରତି ମମତା ସବୁ ବଢିବ ଏ ସ୍ୱୀକୃତିର ଫଳ ଏଥିପାଇଁ ଆଧୁନିକ ସ୍ୱୀକୃତି ଅର୍ଜନ କରିବା ପାଇଁ ବି ସବୁ ଜୀବକୁ ଦିଆଯାଉଛି ମୁଁ ସେ ଗୁରୁଦେବ ସେ ଗୋଟେ ଲେକ୍ଚର ସେ କଥା କହୁଥିଲି ଆରେ ସ୍ୱୀକୃତି କଣ ସ୍ୱୀକୃତି ସାଧୁମାନେ ବାଣ୍ଟୁଛନ୍ତି ଗୌରବ ଭକ୍ତମାନେ ସ୍ୱୀକୃତି ବାଣ୍ଟୁଛନ୍ତି ଆସ ନିଜା ସ୍ୱୀକୃତିରେ ଏ ସେବାରେ ନିଯୁକ୍ତ କରିବା ଗୋଟେ ଜୀବକୁ ଆଣିକି ତା କଣ ଦିଆ ହଉଛି ସେ କଣ ହଉଛି ମୁଁ ଖଟିବି କଣ ଏଠୁ ଆସି ଆରେ ତୁ ହତଭାଗାଟା ତୁ କଣ କରିବୁ ତୁ ମୋର ତ ଅନର୍ଥଗ୍ରସ୍ତ ଜୀବଟା ତୁ ଯୁଆଡେ ଯିବୁ ହଇରାଣ ହବୁ ସେଇଟା ଖଟି ଆହୁରି ଭାବୁଛି ମୋର ସେ ଆରେ ତୁମକୁ ଯଚା ଯାଉଛି ତୁମେ ନିଅ ସ୍ୱୀକୃତିରେ ନିଅ କେମିତି ଯଚା ହଉଛି ଏଇଭଳିଆ ତୁ ତୁ ଭଗବାନଙ୍କ ସେବା କରିବା ଦ୍ୱାରା ତୁମର ସ୍ୱୀକୃତି କିଛି ତୁମେ ଏତେ ଜଣେ କହିବେ ମୁଁ ଏତେ ସେବା କରୁଛି କାହିଁକି ମୋର କନସିୟସନେସ୍ ତାମାନେ ତୁମର ସ୍ୱୀକୃତି କିଛି ଏତେ କମ୍ ରହିଛି ଯାହାଦ୍ୱାରା ତୁମେ ସେବା ଏତେ ସେବା କଲା ପରେ ବି ତୁମର କିଛି ଗୋଟେ ଡେଭଲପମେଣ୍ଟ ହେଇପାରୁନି କର ଏ ଜନ୍ମରେ କିଛି କରିନିଅ କରିନିଅ ଏଇଟା ଏତେ ଅକ୍ଷୟ ଜିନିଷ ଶେଷ ମୁହୂର୍ତ୍ତରେ ବି ଲାଷ୍ଟ ମୋମେଣ୍ଟ ପର୍ଯ୍ୟନ୍ତ ଆଶା ରହିଛି ଏଇଟା ତ ଗୋଟେ ନିରାଶାର ଜିନିଷ ନୁହେଁ ନା ଲାଷ୍ଟ ମୋମେଣ୍ଟ ପର୍ଯ୍ୟନ୍ତ ଭଗବାନ ଚାହିଁଲେ ବି ଶେଷ ଦିନରେ ବି କୃପା କରିଦେଇପାରିବେ କଣ ଏଥିରେ ଅଛି ଆମର ତ କୌଣସି ଗୋଟେ ଆଉ ଗୋଟେ ଭଗବାନ ସହିତ ବାଜି ଲଗେଇ କାମ କରିପାରିବନି ଜିଜ୍ଞାସାରେ ଏଇଟା କାମ ନୁହେଁ ତ ଗୋଟେ କ୍ୱାଲିଫିକେସନ ଥିଲେ ତୁମେ ଡିମାଣ୍ଡ କରିବ ତୁମର କଣ କ୍ୱାଲିଫିକେସନ ଥିଲେ ତୁମେ ଡିମାଣ୍ଡ କରିବ ମୋର ଆଜ୍ଞା ଅଛି ମୋତେ କାହିଁ ଚାକିରି ଦେବେନି ଯେମିତି ଯୁବକମାନେ କହୁନାହାନ୍ତି ମୋତେ କାହିଁ ଚାକିରି ଦେବେନି ମୋର ଅଛି କ୍ୱାଲିଫିକେସନ ତୁମେ ଭଗବାନ ଯୋଉ କହିଦେଲ ଠିକ ଅଛି ତୁମେ ଡିମାଣ୍ଡ କରିପାରିବ ତୁମେ କ୍ୱାଲିଫିକେସନ ଦେଖାଅ ମୁଁ ଯୋଉ ଦ୍ୱାଦଶ ସ୍କନ୍ଧରେ ଦ୍ୱାଦଶ ଅଧ୍ୟାୟରେ କହିଥିଲି ଭକ୍ତର ଲକ୍ଷଣ ତୁମେ ସେ କ୍ୱାଲିଫିକେସନ ଡିମାଣ୍ଡ କର ଆଉ କର କ୍ୱାଲିଫିକେସନ ଆଣ ଦେଖ ତାପରେ ତୁମେ ଡିମାଣ୍ଡ କରିବ ଭଗବାନ ମୁଁ ତୁମେ ମୋତେ କାହିଁକି ନଉନ ପାରିବେ କି ସେଟା ଆଉ ହେଇପାରିବନି ଆଉ ତାଙ୍କ ଉପରେ ଡିପେଣ୍ଡ କରିବା ଲୋକ ଆମେ ତ ଡିପେଣ୍ଡ କରି ରହିବା ଆଉ ହାତ ଗୋଟେ ଧରି ପଶିଯିବା କଥା ଅଛି ଆଜ୍ଞା କଣ କଣ କେମିତି କଣ ପାର୍ଟି କରନ୍ତୁ ଆଉ ସେ ଅଫିସରୁ ଧରନ୍ତେ ଚାକିରି ବାକିରି ପାଇଁ କେମିତି ଗଭର୍ଣ୍ଣମେଣ୍ଟ ଅଫିସରୁ ଧରତେ ଆଜ୍ଞା ଗରିବ ଛୁଆଟା ଆଜ୍ଞା ତାକୁ ଟିକେ ଇଏ କରିଦିଅନ୍ତି ସେ ଦେଖିବେ ଅଫିସର ଦେଖିବେ ହଁ ଗରିବ ଛୁଆ ହଁ ଯାହା ହେଲେ ଥାର୍ଡ କ୍ଲାସ ସେକେଣ୍ଡ କ୍ଲାସ ତ ଅଛି ଆଉ ନହେଲେ ଭରି କରିଦେବା ଆଉ ତାର କୋଟା ଅଛି ନା ସେଟା ଭରି କରିଦେବ ଭଗବାନ ସେଇଆ ନା ଆଉ ଭଗବାନ କଣ ଆମେ କଣ ଗୋଟେ ଭଗବାନଙ୍କର ଭଗବାନ କଣ ଗୋଟେ ଡିମାଣ୍ଡ କରିପାରେ ନା କଣ କରିପାରେ ସେ ଭକ୍ତଙ୍କୁ ଧରିକି ଗୁରୁକୃଷ୍ଣଙ୍କୁ ଧରିକି ସେ ଆମ ପାଇଁ ଗୋଟେ ପ୍ରାର୍ଥନା କରେ ପ୍ରଭୁ କେମିତି ଟିକେ ଯାଏ ଜୀବଟାକୁ ନେଇଯାଆନ୍ତୁ ଯାଉ ଏ ସଂସାର ପ୍ରଭୁ ଆଉ ଜଣଙ୍କର ଯଦି ତାର ଭାବନା ନାହିଁ ଭଗବାନଙ୍କୁ ପାଇବାର ତୁମେ ଠେଲି ବେଲି କାହାକୁ ଏଠି ଭକ୍ତ ତାକୁ ଭକ୍ତି ଭଗବାନ ପାଖକୁ ପଠେଇବ ନା କଣ ତାର ଇଚ୍ଛା ହଉନି ନା ପ୍ରଭୁଙ୍କ ପାଖକୁ ଯିବା ପାଇଁ ଯାହାର ଏଇ ଜଗତ ରହିବା ପାଇଁ ଇଚ୍ଛା ତାକୁ ତୁ ଶୁଦ୍ଧ ଭକ୍ତି କଥା କହିଲେ ସେ କଣ ବୁଝିପାରିବି ଯାହାର ଏଇ ଜଗତରୁ କିଛି ପାଇବାର ଇଚ୍ଛା ଅଛି ଶୁଦ୍ଧ ଭକ୍ତିର ଜିନିଷ ତାକୁ ଭଲ ଲାଗିବ ଭକ୍ତି କରିବେ କିନ୍ତୁ ରହିବା ନା ଆନନ୍ଦ ରହିବା ଖାଇବା ପିଇବା ଭଲ ମନ୍ଦ କରିବା ସମ୍ମାନ ପାଇବା ଏ ଜିନିଷ କରିବା ଆଉ ଇଏ କଣ ପୁରା ଖାଲି ବୈରାଗ୍ୟ କଥା ଗୁଡାକ ସବୁ କିଛି ଛାଡିକି ସବୁ ଭଗବାନ ତୁମର ତୁମେ କଣ ଚାହୁଁଛ ତୁମେ ସେଇ ହିସାବରେ ସକାମ ଭକ୍ତ ହବ ତ ପ୍ରିନ୍ସିପଲ ହଉଥାଏ ସକାମ ଭକ୍ତ ତୁମର କିଛି କାମନା ରହିଛି ଆ ଠିକ ଅଛି ତୁମେ କିଛି ପୁଣ୍ୟ ଅର୍ଜନ କରିବ କିଛି ସ୍ୱୀକୃତି ଅର୍ଜନ କରିବ ଜାଣିବା ତୁମେ ନିଷ୍କାମ ହେଇକି ଚାହୁଁଛ କୃଷ୍ଣ ପ୍ରେମ ପାଇବା ପାଇଁ ତୁମକୁ ଏଇ ପଥରେ ହିଁ ଯିବାକୁ ପଡିବ ଗୋଟେ ସମର୍ପିତ ଆତ୍ମା ହବାକୁ ପଡିବ ପୁରା ବିକି ଦେବାକୁ ପଡିବ ଯେମିତି ସେ ଉଦାହରଣଟା ଆମେ ଶୁଣୁଥିଲେ ସ୍ତ୍ରୀ ଲୋକଟି ତା ସବୁ ସେବା ପତ୍ର ଭଲ ମନ୍ଦ କଲା ପରେ ତା ମନ ନିଜ ମନ ଦୁଃଖରେ ନିଜେ ବସିଛି ସେ ଆଉ କାହାକୁ କହିପାରିବେନି ହେ ତା ମୁଖ କେହି ଦେଖିବେନି ତାର ସନ୍ତାନ ନହେଲେ ତା କଣ ବନ୍ଧିଆ ନାରୀ ନା ତା ମୁଖ କେହି ଦେଖିବେନି ତାକୁ ଯୁଆଡେ ଯିବେ ତାକୁ ସେମାନେ ଠୁକିବେ ବନ୍ଧିଆ ନାରୀ ହୁଳହୁଳି ଦିଅନ୍ତିନି ନା କଣ ଅଭାବ ଲୋକ ଜାଣିଛ ନା ନାଇଁ କଣ ଜାଣିଛ ମୁଁ ଛୁଆଟି ବେଳେ ଶୁଣିଛି ମୋର ମନରେ ଅଛି କୁହନ୍ତି ନା ହୁଳହୁଳି ଦିଅନ୍ତିନି କଣ ଶୁଭ କାମରେ ସେ ଦେବେନି ନା କଣ କଣ ଏମିତି କୁହନ୍ତି ନା କଣ କେତେଟା କାର୍ଯ୍ୟକୁ ସେ ଯିବେନି ଆଉ ଲୋକମାନେ ତାଙ୍କ ମୁହଁ ଦେଖିଦେଲେ କହିବେ ଦେଖ ଅଶୁଭ ଆଉ ସେ କଣ କରିବେ ସେ ସ୍ତ୍ରୀ ଗୋଟେ କଣ କରିବେ ମରିଯିବ କି ସେ ସିନ୍ଦୁର ଲଗେଇଛି ଶଙ୍ଖା ପିନ୍ଧିଛି ସଦବା ହେଇକି ରହିଛି ଆଉ ସ୍ୱାମୀ ସେବା କରୁଛି ଆଉ କଣ କରିବେ ମୋ ତ ଭାଗ୍ୟ ସେ ଆଉ ସେ ଯେଭଳି ଜୀବନ କାଟୁଛି ଗୋଟେ ଭକ୍ତର ଜୀବନଟା ହଉଛି ସେ କାହାକୁ ଆଉ କିଛି କହିବେନି ତା ନିଜେ ଜାଣିଲା ମୋ ଭାଗ୍ୟ ସେ ମୁଁ ତ ଏଇଭଳି ମିଳୁଛି ଆଉ ତା ସେବା ଚାଲିବ ଏଇ ସ୍ୱୀକୃତି ବଳରେ ସେବା ବଳରେ ଏଇସବୁ ତତ୍ତ୍ୱ ଗୁଡା ତାଙ୍କର ଉପଲବ୍ଧି ହବ ମାନେ ତ ତତ୍ତ୍ୱବସ୍ତୁ ଆଉ ଏ ତ ତୁମେ ଯଦି ଚାହୁଁଛ ସକାମ ହେଇକି ରହିବା ପାଇଁ ସକାମ ପାଇବ ଯଦି କୃଷ୍ଣଙ୍କୁ ପାଇବା ପାଇଁ ଚାହିଁବ ତାହେଲେ ପୂର୍ଣ୍ଣ ଶରଣାଙ୍କ ଦେଇକି ରୁହ ଯେତିକି ତୁମର ସେ ରିବିଲ୍ଡ କରିବେ ଏଇଟା କୃପାର ଜିନିଷଟା ନା ସେଇଟା ରିଭିଲିଂ ପ୍ରୋସେସ ସେସବୁ ସେ ଜଗତର ଜିନିଷଟା ସେ ଯେତିକି ତୁମ ଆଗକୁ ଆଣିକି ତୁମକୁ ଦେବେ ଯେତେବେଳେ ସେ ନେବେ ସେଟା ତା ରିଭିଲିଂ ଜିନିଷଟା ଆମେ ଆମ ଜବରଦସ୍ତି କଣ କରିପାରିବେ କୋଉ କ୍ୱାଲିଫିକେସନ ଅଛି ଆମେ ଜବରଦସ୍ତି କରିବା ଆମେ ଯିବି କିଛି କରିପାରିବେନି ଯୁଦ୍ଧ ମହାରାଜ ତାର ସେ ଗଲେ ତାଙ୍କର କ୍ୱାଲିଫିକେସନ ଯେମିତି ହେଲା ସେମିତି ସାଧାରଣ ସେ କଲେ ସାଧାରଣ ସିଦ୍ଧି ଭାଇ ଚାଲିଗଲେ ନା ଆମେ କୋଉ ସେମିତି କରିପାରିବ ଆମେ କଣ କରିବା ଆମେ ସେ ଅପେକ୍ଷା କରି ରହିବା ଯାହା ଯଦି ଭଗବାନ କୃପା କରିବେ କରିବେ ନହେଲେ ନାହିଁ କିନ୍ତୁ ସେବାଟାକୁ ସବୁବେଳେ ସେବା ଭଗବାନଙ୍କର ନାମ ଯାହା ଆଚାର୍ଯ୍ୟମାନଙ୍କର ପ୍ରିନ୍ସିପଲ ସେଟା କରିବାକୁ ପଡିବ ଏମାନେ ଯୋଉ ମନା କରିଥିଲେ କୃଷ୍ଣ ମନା କରି ତ କହିବନି କିନ୍ତୁ କହିଦେଲେ କାହିଁକି ଟିକିଏ ଯେତେବେଳେ ଦେଖିଲେ ସେ ପ୍ରବୃଦ୍ଧ ଆଲକ୍ଷ୍ୟମ ତସ୍ୟ ଅର୍ଣ୍ଣ ଆକାଂକ୍ଷମ ଶ୍ରାବୈତ ଅତି ସ୍ନେହବତୀ ନାମ ବିହୋଲ ମାସୁ ଇତ୍ୟାଭୁଖିତ ଟିକିଏ ପ୍ରବୃଦ୍ଧ ହେଲେ କିନ୍ତୁ ଇଏ କହିଲେ ଦେଖ ଏମାନେ ତ ପୁରା ମୂର୍ଚ୍ଛିତ ଅବସ୍ଥା ଭଳିଆ ରହୁଛନ୍ତି କୃଷ୍ଣ ଭୋକିଲା ଅଛନ୍ତି କହିଲା ମାନେ ଏମାନେ କଣ ହବ ଏମାନେ ତ କୃଷ୍ଣ ନାମ କରୁଛନ୍ତି ନା ମୂର୍ଚ୍ଛିତ ହେଇକି ରହିଛନ୍ତି ଆମେ ଯଦି ଏମିତି କଣ କହିବି କୃଷ୍ଣ ରାମକୃଷ୍ଣ ଏଠି ଅଛନ୍ତି ସେ କ୍ଷେତ୍ରରେ ତାଙ୍କର ମାନେ କଣ ତାଙ୍କ ଭାବଦୋଷରୁ ସେମାନେ ଆସିବେ ନାହିଁ ତେଣୁ ବୁଭୁକ୍ଷିତ ସେ କହିଦେଲା ମାନେ କୃଷ୍ଣ ବଳରାମ ଭୋକିଲା ଅଛନ୍ତି ତାହେଲେ କଣ ହବ ସେ ସାଙ୍ଗେ ସାଙ୍ଗେ ତାଙ୍କ ସ୍ନେହ ପଡିଛି ଆରେ କୃଷ୍ଣ ବଳରାମ ଭୋକିଲା ଅଛନ୍ତି ଆମେ ଏଠି ଧ୍ୟାନ କଣ କରୁଛେ କଣ ଆମ ଜୀବନର ଲକ୍ଷ୍ୟ ଏଇଟା ଧ୍ୟାନ କରି ଆମର ଜୀବନର ଲକ୍ଷ୍ୟ ଏଇଟା କଣ ଆମର ଲକ୍ଷ୍ୟ ତାଙ୍କୁ ସ୍ମରଣ କରିବା ସେ ଭୋକିଲା ଅଛନ୍ତି ସେଥିପାଇଁ ଏମାନେ କହିଦେଲେ ତାପରେ ସେମାନେ ପରବର୍ତ୍ତୀ କାଲି ଆମେ ଶ୍ରବଣ କରିବା ବାହାରିବେ ଯିବା ପାଇଁ କୃଷ୍ଣଙ୍କ ପାଖକୁ ଚତୁର୍ବିଦ ଅର୍ଣ୍ଣ ଧରି ସାଙ୍ଗେ ସାଙ୍ଗେ ବାହାରିବେ ହରେ କୃଷ୍ଣ ଜୟ ଗ୍ରନ୍ଥ ଶ୍ରୀମଦ ଭାଗବତଙ୍କୁ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ।